निरन्धस्य ज्ञानञ्जनशलाकया चक्षुन्मीलितं येन तस्मै श्रीगुरुवे नमः। नमो विष्णुपदाय कृष्णपृष्ठाय भूतले श्रीमते गौरगोविन्दस्वामिनिति नामिने। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्तस्वामिनिति नामिने। नमस्ते सरस्वतीदेवे गौरवाणी प्रचारिणे निर्विशेषशून्यवादि पश्चात्यधीशतारिणे। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौरभक्तवृंद। हरे कृष्णा 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 हरे हरे, हरे राम 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 हरे हरे। ओम नमो भगवते वासुदेवाय, ओम नमो भगवते वासुदेवाय, ओम नमो भगवते वासुदेवाय। ଆମର ପ୍ରହଲ୍ଲାଦ ମହାରାଜଙ୍କର ସ୍ତୁତି ପ୍ରସଙ୍ଗ୍ରମେ ଗୋଟିଏ ସ୍ତୁତି ଆମମାନେ ଶୁଣିଛେ। ପ୍ରହ୍ଲାଦ ପ୍ରେଷୟାମାସ ବ୍ରହ୍ମାବସ୍ଥ ଅନ୍ତିକେ ତାତ ପ୍ରସଙ୍ଗ ହେଇ ପେହି ସୋପିତମ କୋପିତମ ପ୍ରଭୁ ବ୍ରହ୍ମାଜୀ ପଠାଉଛନ୍ତି। ତାତ ବସ୍ତ ପ୍ରହ୍ଲାଦ ତୁମେ ଯାଅ, ସୋପିତ କୋପିତମ ପ୍ରଭୁ, କୋପିତ ପ୍ରଭୁ ଯିଏ ତୁମର ପିତା ପାଇଁ ହିଁ କୋପିତ ହେଇଛନ୍ତି, ତୁମେ ଯାଅ ତାଙ୍କୁ ପ୍ରସମୟ, ତାକୁ ତାଙ୍କୁ ସାନ୍ତ୍ୱନା ଦିଅ, ତାଙ୍କୁ ତୁମକୁ ଶାନ୍ତ କର। ଏବଂ ପ୍ରହ୍ଲାଦ ମହାରାଜ ମହାଜନ ବ୍ରହ୍ମାଜୀଙ୍କ ମୁଖରେ ବାଣୀ ବାହାରିବା ମାତ୍ରେ ହିଁ ତଥେଇତି ସନେକି ରାଜନ ମହାଭାଗବତ ଅସୁର ମହାଭାଗବତ ପ୍ରହ୍ଲାଦ ମହାରାଜ ତଥାପି କହିକି ସନେକି ଧୀରେ ଧୀରେ ଆସୁଛନ୍ତି ଏବଂ ଭଗବାନ ନୃସିଂହଦେବ ସିଂହାସନ ଉପରେ ଜଗତର ଭକ୍ତା ହେଇକି ଭୃତ୍ୟର ଅବଶିଷ୍ଟକୁ ଭୋଜନ କଲାବେଳେ, ଭକ୍ତ ଭଗବାନଙ୍କର ପ୍ରସାଦକୁ ପାଇଲା ବେଳେ ବହୁତ ଆନନ୍ଦ ହୁଏ, କାରଣ ମୁଁ ପ୍ରଭୁର ଇଏ ଉଚ୍ଚିଷ୍ଟ। ପ୍ରଭୁ ଏ ଜଗତର ଭକ୍ତା, ମୁଁ ତ ତାଙ୍କର ଭୋଗ୍ୟ, ସେ ମୋତେ ଭୋଗ କରିବେ। କିନ୍ତୁ ନୃସିଂହଦେବ ଆଜି ବିପରୀତ କାର୍ଯ୍ୟ କରୁଛନ୍ତି, ତାଙ୍କର ଭୃତ୍ୟ ସିଂହାସନରେ ବସୁଛନ୍ତି ବଡ଼ ଆନନ୍ଦରେ। ଏବଂ ବ୍ରହ୍ମାଜୀ ଯେତେବେଳେ ପ୍ରେରଣ କରିଛନ୍ତି ପ୍ରହ୍ଲାଦ ମହାରାଜଙ୍କୁ, ସୁପାଦ ମୂଲମ ପତିତମ ତମ ଅଭର୍ତ୍ତମ, ପ୍ରହ୍ଲାଦ ମହାରାଜଙ୍କର ସବୁବଡ଼ ଯୋଗ୍ୟତା ହେଲା ସୁପାଦ ମୂଲମ ପତିତମ ଅଭର୍କମ। ଏ ଅଭର୍କ ବାଲକ ଭଗବାନ ନୃସିଂହଦେବଙ୍କ ପାଦ ତଳେ ପଡ଼ିଗଲେ, ବିଲୋକ୍ୟ ଦେବ କୃପା ପରିପୂର୍ଣ୍ଣ। ଭଗବାନ ନୃସିଂହଦେବ ପ୍ରହ୍ଲାଦଙ୍କୁ ଚାହିଁଲେ ତାଙ୍କର କୃପା ଉଚ୍ଛଳିତ ହେଲା, କୃପା ପରିପୂର୍ଣ୍ଣ। ଭଗବାନ ଏତେ ଉଗ୍ର ସ୍ୱଭାବ, କିନ୍ତୁ ଚିତ୍ତ ଏତେ ଆଗ୍ର ହେଇଗଲା, ପ୍ରଭୁଙ୍କର ଚିତ୍ତ ଏତେ ଆଗ୍ର ହେଇଗଲା, ଉତ୍ଥାପ ତତ୍ସିଷ୍ଣ ବସିଷ୍ଣ ତଥା କୋରାମ ବୋଚନ, ତାଙ୍କୁ ଉଠେଇଲେ ଏବଂ ତାଙ୍କର ମସ୍ତକରେ ହସ୍ତ ଦେଲେ। ଆମମାନେ ଶୁଣିଥିଲେ ଭଗବାନ ନୃସିଂହଦେବ ପ୍ରହ୍ଲାଦଙ୍କ ମସ୍ତକରେ ହସ୍ତ ଦେବା ମାତ୍ରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ସକର ସ୍ପର୍ଶନ ଧୂତା ଅଖିଳାଶ ଅଖିଳା ଅଶୁଭ, ଯେତେ ଅଶୁଭ ଥିଲା, ଅଶୁଭ ମାନେ ପ୍ରହ୍ଲାଦ ମହାରାଜଙ୍କର ଜୀବନରେ କୌଣସି ଅଶୁଭ କାର୍ଯ୍ୟ ନଥିଲା, ଅଶୁଭ କୂଳରେ ଜନ୍ମ ହେବାର କେବଳ ଗୋଟିଏ ତାଙ୍କର ଅଶୁଭ, ତାଙ୍କର ଗୋଟିଏ କଳଙ୍କ ଅସୁର ଜାତିତ୍ୱ ତଦୀୟ ସ୍ପର୍ଶାଦି ପ୍ରାପ୍ୟ ସମ୍ଭାବନା। ଅସୁର କୂଳରେ ଜନ୍ମ ହେଇଛନ୍ତି, ଭଗବାନଙ୍କୁ ସ୍ପର୍ଶ କରିବେ, ଏ ଆଶାଟା ପ୍ରହଲ୍ଲାଦ ମହାରାଜଙ୍କ ନଥିଲା। ଭଗବାନ ଯଦି ନୃସିଂହଦେବ ଯଦି ପ୍ରହଲ୍ଲାଦ ମହାରାଜଙ୍କୁ ଅଲଗା କେଉଁଠି ସ୍ପର୍ଶ କରିଥାନ୍ତେ ତା ବିଚିତ୍ର ନୁହେଁ, କିନ୍ତୁ ସମସ୍ତ ଦେବାଦେବୀଙ୍କ ସମ୍ମୁଖରେ, ବ୍ରହ୍ମାଜୀଙ୍କ ସମ୍ମୁଖରେ, ଶିବଜୀଙ୍କ ସମ୍ମୁଖରେ, ଲକ୍ଷ୍ମୀଙ୍କ ସମ୍ମୁଖରେ ଭଗବାନ ପ୍ରହଲ୍ଲାଦ ମହାରାଜଙ୍କ ଉପରେ ହସ୍ତ ପ୍ରଦାନ କରିଦେଲେ। ଭଗବାନଙ୍କର ବିଚାର ନାହିଁ, ଭଗବାନ କେବଳ ଗୋଟିଏ ପାତ୍ର ଦେଖନ୍ତି, ହୃଦୟରେ ପାତ୍ର କିଏ କୃପା ପାଇଁ ପ୍ରକୃତ ପ୍ରାର୍ଥୀ, କାହାର ଅନ୍ତରରେ ଏ ଦୈନ୍ୟ ସମ୍ପତ୍ତି ଅଛି, ଭଗବାନ କେବଳ ସେଇଟା ଦେଖନ୍ତି। ଯଦିଓ ସମସ୍ତେ ଠିଆ ହେଇଛନ୍ତି, କିନ୍ତୁ ଅସୁରଦାତିତ୍ୱ ତଦୀୟ ସ୍ପର୍ଶାଦି ପ୍ରାପ୍ୟ ସମ୍ଭାବନା ଲକ୍ଷଣମ ଅଶୁଭମ, ଏ ଅଶୁଭଟାକୁ ଭଗବାନ କି ଆଶା କରୁନଥିଲେ ଭଗବାନ ନୃସିଂହଦେବ ପ୍ରହଲ୍ଲାଦ ମହାରାଜଙ୍କ ମସ୍ତକରେ ହସ୍ତ ଦେବେ ବୋଲି, କିନ୍ତୁ ଭଗବାନ ହସ୍ତ ଦେଇଦେଲେ ଏବଂ ହସ୍ତ ଦେଇଦେଲା ମୋତେ ପରାତ୍ମ ଦର୍ଶନ। ସାତ ବର୍ଷର ବାଳକ ବିଶ୍ୱର ସମସ୍ତ ତତ୍ତ୍ୱ, ପ୍ରଭୁଙ୍କର ତତ୍ତ୍ୱ, ଭଗବତ ତତ୍ତ୍ୱ ସବୁ ଉଦ୍ଭାସିତ ହେଲେ, ସବୁ ଉଦ୍ଭାସିତ ହେଲେ। କାରଣ ସାଧୁ କୃପା, ଭଗବତ କୃପା ସାଧୁ କୃପାର ଅନୁଗାମୀ, ଯାହାଙ୍କୁ ନିଷ୍କପ ନିଷ୍କିଞ୍ଚନ ଭାଗବତ ମହତ୍ତମ ନାରଦ ମୁନି କୃପା କରିଛନ୍ତି, ଆଉ ଭଗବାନ କୃପା ସେଠି ପ୍ରତିବନ୍ଧକ ହେଇପାରିବ? ଭଗବାନ ଯଦି ଚାହିଁବେ ମୁଁ କୃପାଟିକୁ ଅଟକେଇକି ରଖିବି, ଅଟକେଇ ରଖିପାରିବି ଯଦି ସାଧୁ କୃପାଟା ହେଇଯାଇଛି। ନିଷ୍କିଞ୍ଚନ ପ୍ରହଲ୍ଲାଦ ମହାରାଜ ମାତୃଗର୍ଭରେ ଥିଲାବେଳେ ତାଙ୍କୁ ଜଣେ ଅକିଞ୍ଚନ ଭକ୍ତ ନାରଦ ମୁନି କୃପା କରିଛନ୍ତି, ଅହେତୁକି କୃପା। ସାଧୁ କୃପା ହେଉଛି ସୌରୀ କୃପା, ସ୍ୱଚ୍ଛମୟ କୃପା, ଭଗବତ କୃପା ସୌରୀ କୃପା ନୁହେଁ। ଜୀବ ଗୋସ୍ୱାମୀ ଏ ସିଦ୍ଧାନ୍ତ କାଟିଛନ୍ତି, ଭଗବାନ ଇଚ୍ଛା କଲେ କାହା କୃପା ଦେଇପାରିବେ ନା, ଦେଇପାରିବେ ନା, କାହିଁକି? ସେ ଯଦି ନିରଙ୍କୁଶ ଇଚ୍ଛାମୟ ପୁରୁଷ, ସେ କାହା କାହିଁ କୃପା ଦେଇପାରିବେ ନା? ତାଙ୍କ କୃପା, ସିଏ ଯଦି ଭକ୍ତର ଅଧୀନ ରହିଲେ ତାଙ୍କ କୃପାଟା କାହାର ଅଧୀନରେ ରହିବ? ସିଏ ଯଦି ନିଜେ କହୁଛନ୍ତି ସାଧବେ ହୃଦୟମୟ, ମୁଁ ସାଧୁର ହୃଦୟ ଭିତରେ ଅଛି, ଯଦି ସେ ସାଧୁର ଅଧୀନ, ତାଙ୍କ କୃପାଟା କଣ ତାଙ୍କଠୁ ବାହାରିକି ପଳେଇଯିବ ସାଧୁଠୁ? ନା, ଭଗବାନଙ୍କ କୃପା ସୌରୀ କୃପା ନୁହେଁ, ସାଧୁର କୃପା ସୌରୀ କୃପା। ସେଥିପାଇଁ ନାରଦ ମୁନି ମାତୃ ଗର୍ଭରେ ପ୍ରହଲ୍ଲାଦ ମହାରାଜଙ୍କୁ କୃପା କରିଛନ୍ତି, ଆଉ ସେଇ କୃପାର କାରଣ ଆଜି ଭଗବାନ ନୃସିଂହଦେବ ଏତେ ଉଗ୍ର ଉପରେ ଥାଇ ମଧ୍ୟ ସାଧୁର କୃପା ଆଜି ଆକର୍ଷଣ କଲା, ବାଧ୍ୟ ହୋଇ ନୃସିଂହଦେବ ପ୍ରହଲ୍ଲାଦ ମହାରାଜଙ୍କ ମସ୍ତକରେ ହସ୍ତ ଦେଲେ, ସମସ୍ତ ଦେବାଦେବୀଙ୍କ ସମ୍ମୁଖରେ, ଅସୁର ଜାତିରେ ଜନ୍ମ ହୋଇଛନ୍ତି ତାଙ୍କୁ ସ୍ପର୍ଶ କରିବା ବି ଭଗବାନଙ୍କ ପାଖରେ ଶାସ୍ତ୍ର ପ୍ରତିବନ୍ଧକ ବୋଲି, କିନ୍ତୁ ଭଗବାନ କିଛି ମାନିନେଲା। ଭଗବାନ ତ କର ସ୍ପର୍ଶ କରେ ପ୍ରହଲ୍ଲାଦ ମହାରାଜଙ୍କ ପରାତ୍ମ ଦର୍ଶନ, ଅଭିବ୍ୟକ୍ତମ ପରାତ୍ମ ଦର୍ଶନ, ଅଭିବ୍ୟକ୍ତମ ପ୍ରସ୍ଫୁଟିତ ହେଲା ଅନ୍ତର ଭିତରେ, ସ୍ୱପରାତ୍ମ ଦର୍ଶନ ଭଗବତ ଜ୍ଞାନ ସବୁ ପରିସ୍ଫୁଟିତ ହେଲା, ଏବଂ ତା ଭିତରେ ସ୍ତୁତି ଆରମ୍ଭ କଲେ। ଆମେ ଗୋଟିଏ ସ୍ତୁତି ଶୁଣିଥିଲେ, ବ୍ରହ୍ମାଦୟ ସୁରଗଣା ମୁନୟତ ସିଦ୍ଧା ସତ୍ୱୈକତା ନାମତୟ ବଚସା ପ୍ରଭାହ, ଏତେ ସୁନ୍ଦର ସ୍ତୁତି। ପ୍ରହଲ୍ଲାଦ ମହାରାଜ ବାପା ପାଖରେ, ଗୋଟିଏ ପୁଅକୁ ବାପା ଘରେ ଯିଏ ଦେଖିଥିବେ, ଘର ସଂସାର ଲୋକ ସେ ଜାଣିଥିବେ, ଗୋଟିଏ ଛୋଟ ପିଲା ବାପା ତାକୁ ପାଞ୍ଚ ପଇସା ଦେଇଦିଏ, ଆଉ ଗୋଟେ ପୁଅକୁ ନ ଦିଅ, ପୁଅ ଯେମିତି ମୁଣ୍ଡ ବାଡ଼େଇ ବାଡ଼େଇ କହିବେ ତାକୁ କାହିଁ ଦେଲୁ ମୋତେ କାହିଁ ନ ଦେଲୁ, ଯେମିତି ସେ ଅଳି କରେ ନୃସିଂହଦେବଙ୍କ ସମ୍ମୁଖରେ ପ୍ରହଲ୍ଲାଦ ମହାରାଜ ସେଭଳି ଅଳି କରୁଛନ୍ତି। ସେ ଅଳି କରୁଛନ୍ତି ଏଇ ଦୃଷ୍ଟିରୁ ଯେ ପ୍ରଭୁ ଆପଣ ଯଦି ମୋତେ ଏକାନ୍ତରେ କୃପା କରିଥାନ୍ତେ ମୋର କିଛି ଅସୁବିଧା ନଥାନ୍ତା। କାରଣ ଜୀବକୁ ସନ୍ତାନ କ୍ରମ ସନ୍ଦର୍ଭରେ କହୁଛନ୍ତି ପ୍ରଭୁ ମୁଁ ହେଉଛି ଦ୍ରଷ୍ଟା, ଆପଣ ଜଗତର ଦ୍ରଷ୍ଟା, କିନ୍ତୁ ମୁଁ ଆପଣଙ୍କୁ ଜାଣିଦେଲି ଆଜି, ଆପଣ ଜଗତର ଜୀବର ଅନ୍ତର ଭିତରେ ସମସ୍ତଙ୍କ ଅନ୍ତର ଭିତରେ ରହିଛନ୍ତି, ସାକ୍ଷୀ ରୂପରେ ରହିଛନ୍ତି, ଦ୍ରଷ୍ଟା ରୂପରେ ରହିଛନ୍ତି, କିନ୍ତୁ ମୁଁ ଆପଣ ପୁରା ଜାଣିଦେଲି ଆଜି, ମୁଁ ଆପଣଙ୍କର ଅନ୍ତର ମର୍ମକୁ ପୁରା ଜାଣିଦେଲି। ଭଗବାନ କହୁଛନ୍ତି ତୁମେ କେମିତି ଜାଣିଲ? ମୁଁ ତ ସାକ୍ଷୀ, ମୁଁ ଦେଖି କହୁଛି, ଏଟା ମୋର ଅନୁଭବ, ମୋର ଏଟା ଅନୁଭବ, ଯେଉଁଠି ମୋ ଆଗରେ ସତ୍ୱ ଏକତା ଆନମତୟ ଅନନ୍ୟ ବର୍ତ୍ତିନି ମତି, ଯେଉଁମାନଙ୍କର ଯେଉଁ ବ୍ରହ୍ମାଜୀ, ଯେଉଁ ଶିବଜୀ, ଯେଉଁ ଲକ୍ଷ୍ମୀ, ସେମାନେ ସତ୍ୱଗୁଣରେ ଅନନ୍ୟ ମତି ତାଙ୍କର ଥାଏ, ତାଙ୍କୁ ଆପଣ କୃପା କଲୁ। ଏଠୁ ବଡ ସାକ୍ଷୀ କଣ ଅଛି? ଆଉ ମୁଁ ଦେଖିକି କହୁଛି, ଯୁବକ ସ୍ଥାନ କହୁଛନ୍ତି, ମୁଁ ସାକ୍ଷୀ ସ୍ୱରୂପରେ କହୁଛି ପ୍ରଭୁ, ଆପଣଙ୍କୁ ଯଦି ସେମାନେ ସନ୍ତୁଷ୍ଟ କରିପାରିଲେନି ମୁଁ କେମିତି ସନ୍ତୁଷ୍ଟ କରିବି? ମୁଁ ତ ଆଖି ଆଗରେ ଦେଖିଲି ସେମାନେ ସନ୍ତୁଷ୍ଟ କରିପାରିଲେ, ମୁଁ ସନ୍ତୁଷ୍ଟ କେମିତି କରିବି? ଆଉ ତାଙ୍କ ଯୋଗ୍ୟତା ମୋ ଯୋଗ୍ୟତା ଭିତରେ ପାର୍ଥକ୍ୟ, ସିଏ ହେଉଛନ୍ତି ସତ୍ତ୍ୱିକ ଏ କଥା ନାମ ମତ ହେଉ, ଆଉ ମୁଁ ହେଉଛି ଉଗ୍ରଜାତ, ସେ ସତ୍ୱଗୁଣରେ ଜନ୍ମ ସ୍ୱାମୀ କହିଲେ ମୁଁ ଘୋର ତାମସିକ ଗୁଣରେ ଜନ୍ମ। ପ୍ରହ୍ଲାଦ ମହାରାଜ ବ୍ୟକ୍ତି ଯେତେବେଳେ ଯେଭଳି ଭୌତିକ ଦୁନିଆରେ ଗର୍ବ କରି ତାର ତାର ସ୍ଥିତିକୁ କୁହେ, ପ୍ରହ୍ଲାଦ ମହାରାଜ ଭକ୍ତରେ ଇଏ ହେଉଛି ସତ୍ୱ ବଡ଼ ସମ୍ପତ୍ତି। ଦେଖନ୍ତୁ ଦୈନ୍ୟରେ ପ୍ରହ୍ଲାଦ ମହାରାଜ ଭଗବାନ ନୃସିଂହଦେବଙ୍କ ଆଗରେ ନିଜର ଜାତି ବଂଶ ନିଜର ସବୁ ପରମ୍ପରା ଖୋଲି କହୁଛନ୍ତି, ପ୍ରଭୁ ମୁଁ ଉଗ୍ର ଜାତା, ଘୋର ଅସୁର କୂଳରେ ମୋର ଜନ୍ମ। ଆଉ ତାମସିକ ସବୁବେଳେ ତାମସିକ ଭକ୍ତମାନଙ୍କର ତାମସିକ ଅସୁରମାନଙ୍କ ସାଙ୍ଗରେ ମୋର ତାମସିକ ବୃତ୍ତି, ସେମାନେ ସନ୍ତୁଷ୍ଟ କରିଥିଲେ ମୁଁ କେମିତି ସନ୍ତୁଷ୍ଟ କରିବି? ଭଗବାନ ନୃସିଂହଦେବ ଆଶ୍ଚର୍ଯ୍ୟ ଚାହୁଁଛନ୍ତି ପ୍ରହ୍ଲାଦ, ଆରେ ପ୍ରହ୍ଲାଦ ଏମିତି କ'ଣ କହୁଛନ୍ତି? ପ୍ରହ୍ଲାଦ ମହାରାଜ ସେତେବେଳେ କହୁଛନ୍ତି, ଯୁବକ ସ୍ୱାମୀ କହୁଛନ୍ତି, ତସ୍ମାଦ ଏବଂ ଦୃଷ୍ଟତ୍ୱାଦ ଏବଂ ନିର୍ଣ୍ଣୟ କ୍ରମସନ୍ଦର୍ଭରେ ଯୁବକ ସ୍ୱାମୀ କହୁଛନ୍ତି, ପ୍ରହ୍ଲାଦ ମହାରାଜ ନୃସିଂହଦେବ କହୁଛନ୍ତି, ତସ୍ମାତ୍ ସେମାନେ ଆପଣଙ୍କର ସତ୍ୱ ଏକ ଅନନ୍ୟବର୍ତ୍ତିନୀ ମତି, ସେମାନେ ଆପଣଙ୍କର ଭକ୍ତ ହିଁ ଆପଣଙ୍କୁ ସେ ସନ୍ତୁଷ୍ଟ କରିପାରିଲେ ନା। ଆଉ ଦୃଷ୍ଟତ୍ୱା ମୁଁ ଦେଖିଲି ଆଖି ଆଗରେ, ମୁଁ ଆଖି ଆଗରେ ଦେଖିଲି ସେମାନେ ଜଣେ ଜଣେ ସ୍ତୁତି କଲେ, ସବୁ ସ୍ତୁତି ମୁଁ ଶୁଣିଛି, ସେମାନେ ସନ୍ତୁଷ୍ଟ କରିପାରିଲେନି। ଆଉ ମୁଁ କହୁଛି ଯଦି ସେମାନେ ସନ୍ତୁଷ୍ଟ କରିପାରିଲେ ମୋ ପାଖରେ କିଛି ଧନ ନାହିଁ। ପ୍ରହ୍ଲାଦ ମହାରାଜ ବର୍ତ୍ତମାନ ବାରଟା ଗୁଣ କହିବେ, ପ୍ରହ୍ଲାଦ ମହାରାଜ କହିଲେ ବାରଟା ଗୁଣ ଭିତରେ ମୋର ଗୋଟିଏ ଗୁଣ ନାହିଁ, ଆଉ ମୁଁ ଯେଉଁମାନଙ୍କୁ ଦେଖିଲି ଯେଉଁମାନେ ସ୍ତୁତି କଲେ ସେମାନେ ଏ ବାରଟା ଗୁଣରେ ସମସ୍ତେ ଗୁଣି ସମସ୍ତେ, ମୋର କିନ୍ତୁ କିଛି ଗୁଣ ନାହିଁ। ଧନାଦୟ ତତ୍ଶାସ୍ତ୍ର ଅଭ୍ୟାସ ଫଳମ ଉପାସ୍ୟତେ ନାରାଧନାୟ ନ ପରିତୋଷରେ, ଏ ଧନାଦି ଯେଉଁ ବାରଟି ଗୁଣ କଥା ମୁଁ ପ୍ରଭୁ କହିବି, ଆପଣଙ୍କୁ କେବେ ସନ୍ତୁଷ୍ଟ ଆପଣ ୟାଦ୍ୱାରା କେବେ ସନ୍ତୋଷ ହୁଅନ୍ତି ନା। ଆଉ ମୁଁ ଆଖି ଆଗକୁ ଦେଖିବି, ମନ୍ୟେ ଧନ ଅଭିଜନ ରୂପ ତପସ୍ତେଜ ତେଜ ପ୍ରଭାବ ବଲ ପୁରୁଷ ବୁଦ୍ଧି ଯୋଗ ନାରାଧନାଇ ଭବନ୍ତି ପୁରୁଷ ନାରାଧନାଇ ଭବନ୍ତି ପରସ୍ୟ ପୁଂସା ଭକ୍ତ୍ୟା ତୁ ତୋଷ ଭଗବାନ ଗଜ ଯୁଥ ପାୟ। ଶ୍ଳୋକ ହେଉଛି ଭାଗବତ ଧର୍ମର ସିଦ୍ଧାନ୍ତ। ଆଉ ଗୋସ୍ୱାମୀ ଯାହା ଟୀକା ଖୋଲିକି କ୍ରମ ସନ୍ଦର୍ଭରେ ଯୁବ ଗୋସ୍ୱାମୀ ଚକ୍ରବାସ ରଚନା କରିଛନ୍ତି, ଇଏ ସମ ମନୋଭାବ ବ୍ୟକ୍ତିମାନଙ୍କ ଭିତରେ ଆଲୋଚନା, ଇଏ ସଭା ସମିତିରେ ଆଲୋଚନାର ପ୍ରସ୍ତୁତ। କହୁଛନ୍ତି ପ୍ରଭୁ ମୁଁ ପ୍ରମାଣ ଦେବି, ମୁଁ ଆଖି ଆଗରେ ଦେଖିଲି ଏମାନେ ସନ୍ତୁଷ୍ଟ କରିପାରିଲେ ନା, ଆଉ ମୋ ସ୍ଥିତିକୁ ମୁଁ ଜାଣିପାରୁଛି, ମୁଁ ତ ଅସୁର କୂଳରେ ତାମସରେ ଜନ୍ମ, ଆଉ ସବୁବେଳେ ଅସୁରଙ୍କ ସାଙ୍ଗରେ ମୋର ସଙ୍ଗୀ, ଆପଣ କୌଣସି ଗୁଣ ଦ୍ୱାରା ଖୁସି ହୁଅନ୍ତେ ନା। ଭଗବାନ ନୃସିଂହଦେବ କହୁଛନ୍ତି, ପ୍ରହ୍ଲାଦ ତୁମେ କେମିତି ଜାଣିଲ ମୁଁ ଗୁଣ ଦ୍ୱାରା ଖୁସି ହୁଏ ନା ବୋଲି? ସେ ଗଣି ଗଣି ପ୍ରହ୍ଲାଦ ଗୋଟି ଗୋଟି ବାରଟି ଗୁଣ କହୁଛନ୍ତି, ପ୍ରଭୁ ଏ ବାରଟି ଗୁଣ ଏ ସମସ୍ତ ଦେବତାମାନଙ୍କର ଅଛି, ଧନ ଅଭିଜନ ସ୍ୱାମୀପାଦ କହୁଛନ୍ତି ସତ୍କୁଳ ଜନ୍ମ, ବ୍ରହ୍ମାଙ୍କ ଠାରୁ କିଏ ସତ୍କୁଳରେ ଜନ୍ମ ହେଇଛି? ଆପଣଙ୍କର ପୁତ୍ର ଆପଣଙ୍କ କୂଳରେ ଜନ୍ମ, ସେ ଆପଣଙ୍କର ପୁତ୍ର। ଯଦି ବଂଶ କଥା ବ୍ରହ୍ମାଙ୍କୁ ପଚରା ଯାଏ, ବଂଶ ବ୍ରହ୍ମାଜୀ ତୁମର ବଂଶ ପରମ୍ପରା କଣ, ସେ ଗର୍ଭରେ କହିବେ ଭଗବାନଙ୍କର ମୁଁ ପୁତ୍ର, ଆଉ ତାଙ୍କର ବଂଶ ପରମ୍ପରା କଣ ଦିଆଯିବ? ମନ୍ୟେ ଧନ ଅଭିଜନ ରୂପ, ଆଉ ମୋ ପିତା କେତେ ଭୟଙ୍କର, ମୁଁ କେମିତି ଅସୁର ବାଳକ, ଆଉ ରୂପ କେତେ ସୁନ୍ଦର, ରମାଙ୍କର ରୂପ, ଶିବଜୀଙ୍କ ରୂପ, ବ୍ରହ୍ମାଜୀଙ୍କ ରୂପ, ମୋର ରୂପ ବିନ ମନ୍ୟେ ଅଭିଜନ ରୂପ। ଇଏ ନିଜ ପାଇଁ କହୁଛନ୍ତି ଆଉ ସମସ୍ତଙ୍କ ପାଇଁ କହୁଛନ୍ତି, ପ୍ରଭୁ ଏ ବାରଟି ଗୁଣ ଦ୍ୱାରା ଆପଣ ସନ୍ତୁଷ୍ଟ ହୁଅନ୍ତି, କାରଣ ମୁଁ ଆଖି ଆଗରେ ଦେଖିଲି ଏ ବାରଟି ଗୁଣ ଏ ଜଗତରେ ବଡ ବଡ ଦେବତାମାନଙ୍କ ନିକଟରେ ଅଛି। ରୂପ ତପ ଶ୍ରୁତ ଆଉ ଓଜ, ସ୍ୱାମୀପାଦ କହୁଛନ୍ତି ଇନ୍ଦ୍ରିୟ ନୈପୁଣ। ମୁଁ ଦେଖିଲି କେତେ ଇନ୍ଦ୍ରିୟ ନୈପୁଣତାରେ ତାଙ୍କ ସେମାନଙ୍କର ଏତେ ସୁନ୍ଦର ଚାକୁଣ୍ଡ ସ୍ପିକିଂ କାପାସିଟି ବଚସା ପ୍ରବାହ ଚକ୍ରଧର ଲେଖିଛନ୍ତି ସ୍ୱଚ୍ଛ ନିର୍ମଳ ନିର୍ମଳ ସ୍ତୁତି କରିଛନ୍ତି ଦେବତାମାନେ। ବଚନ ସଂସ୍କାର ଅଛି, ଆମକୁ ତ କୁସଂସ୍କାର ପ୍ରଭା ଯେମିତି କହୁଛି ତୁମକୁ କୁସଂସ୍କାର ଲୋକ ବ୍ରହ୍ମାଜୀ ଶିବଜୀ ଯେଉଁମାନଙ୍କର ଇନ୍ଦ୍ରିୟ ନୈପୁଣତା ଭରି ହେଇକି ରହିଛି ସେମାନେ ଆପଣଙ୍କୁ ସନ୍ତୁଷ୍ଟ କରିପାରିଲେ। ସ୍ତେଜ ପ୍ରବାହ ବଲ ପୌରୁଷମ ବୁଦ୍ଧି ଆଉ ଯୋଗ ଏ ବାରଟି ଗୁଣକୁ ଗଣି ଗଣି ପ୍ରହ୍ଲାଦ କହୁଛନ୍ତି ନାରାଧନାୟ ଆପଣଙ୍କୁ ସନ୍ତୋଷ କରିପାରିଲାନି। ଭବନ୍ତି ପରସ୍ୟ ପୁଂସ କୌଣସି ବ୍ୟକ୍ତିର ଏଇ ବାରଟି ଗୁଣ ଆପଣଙ୍କୁ ସନ୍ତୁଷ୍ଟ କରିପାରିବେନି। ସ୍ୱାମୀପାଦ କହୁଛନ୍ତି ଏ ଚକ୍ରପାଦ କହୁଛନ୍ତି ତୈ କେନ ହମ୍ ସନ୍ତୁଷ୍ଟ ତ ହାଓ ନୃସିଂହଦେବ ସିଂହାସନ ବସି କହୁଛନ୍ତି ପ୍ରହ୍ଲାଦ ତୁମେ ଯଦି ଦେବତାମାନଙ୍କ ସମ୍ମୁଖରେ ମୋତେ ଏ କଥା କହୁଛ ମୁଁ ଏ ବାରଟି ଗୁଣ ଦ୍ୱାରା ସନ୍ତୁଷ୍ଟ ହେବିନି ତାହେଲେ ତୁମେ କୁହ ମୁଁ କେଉଁଥିରେ ସନ୍ତୁଷ୍ଟ ହୁଏ। ଭଗବାନ ନୃସିଂହଦେବ ଏମିତି ପଚାରୁଛନ୍ତି ମୁଁ କେଉଁଥିରେ ସନ୍ତୁଷ୍ଟ ତୁମେ କେମିତି ଜାଣିଲ। ପ୍ରହ୍ଲାଦ ଅତି ଦୈନରେ ପ୍ରହ୍ଲାଦ ଯାହା କହିଛନ୍ତି ଆପଣ ଶୁଣିଲେ ନା ଆଦ୍ର ଚିତ ରୋମାଞ୍ଚିତ ତନୁ ଧାରାଧାର ଲୋଭ ବୋହୁଛି ଏ ଧାରାଧାର ଲୋଭ ବୋହୁଛି ସେଥିରେ ସେ ସ୍ତୁତି କରୁଛନ୍ତି। ସେ କହୁଛନ୍ତି ପ୍ରଭୁ ଆପଣ କେବଳ ସନ୍ତୁଷ୍ଟ ହୁଅନ୍ତି ଭକ୍ତିରେ ନା ପ୍ରହ୍ଲାଦ ତୁମେ କେମିତି ଜାଣିଲ ମୁଁ କେଉଁଥିରେ ସନ୍ତୁଷ୍ଟ ହୁଏ ତୁମେ କେମିତି ଜାଣିଲ ଏଠି କହୁଛନ୍ତି ତହି କେଣ ହମ୍ ସନ୍ତୁଷ୍ଟ ଆମେ ଏତି ଆହ ମୁଁ କେଉଁଥିରେ ସନ୍ତୁଷ୍ଟ ହୁଏ ତୁମେ କୁହ ଭକ୍ତି ବି ପ୍ରହ୍ଲାଦ ହାତ ଯୋଡ଼ି କହୁଛନ୍ତି ପ୍ରଭୁ ଆପଣ ଭକ୍ତିରେ ସନ୍ତୁଷ୍ଟ ହୁଅନ୍ତି। ପ୍ରହ୍ଲାଦ ମୁଁ ଭକ୍ତିରେ ସନ୍ତୁଷ୍ଟ ହେଲେ ତୁମେ କେମିତି ଜାଣିଲ ତୁମେ ପ୍ରମାଣ ଦେଇପାରିବ ଭଗବାନ ନୃସିଂହ ଦେବ କହୁଛନ୍ତି ତୁ ତୋ ସେତି ଭୂତ ନିର୍ଦ୍ଦେଶ। ପ୍ରହ୍ଲାଦ ଏମିତି ଯୁକ୍ତି ଦେଉଛନ୍ତି ଭଗବାନଙ୍କ ଆଗରେ ଆପଣ ସନ୍ତୁଷ୍ଟ ହେଇଛନ୍ତି ଭୂତକୁ ନିର୍ଦ୍ଦେଶ କରି କହୁଛନ୍ତି ମୁଁ ତ ଅସୁର କୂଳର 5 ବର୍ଷର ବାଳକ ମୁଁ ଶୁଣିଛି ମୋ ଗୁରୁଦେବଙ୍କ ନିକଟରୁ ଆପଣ ଗଜେନ୍ଦ୍ର ପ୍ରତି ସନ୍ତୁଷ୍ଟ ହେଇଛନ୍ତି ଯିଏ ପଶୁ ଜୋନିରେ ଥିଲା ଯିଏ ରାଜସିକ ପ୍ରାଣୀ ତା ପ୍ରତି ଆପଣ ସନ୍ତୁଷ୍ଟ ହେଇସାରିଛନ୍ତି ଆଉ ପ୍ରମାଣ ମୁଁ କଣ ଦେବି ଆପଣ ଏଇ 12 ଗୁଣ ଦ୍ୱାରା ସନ୍ତୁଷ୍ଟ ହୁଅନ୍ତିନି ତାର ପ୍ରମାଣ ମୁଁ ଦଉଛି ପ୍ରଭୁ ଏଇ 12 ଏମାନେ ସବୁ ଠିଆ ହେଇଛନ୍ତି ଏ ସମସ୍ତ ଦେବତାମାନେ ଆପଣଙ୍କ ଆଗରେ ଦଣ୍ଡାୟମାନ ହେଇଛନ୍ତି କିନ୍ତୁ ସ୍ତୁତି କଲେ ଆପଣଙ୍କୁ ସନ୍ତୁଷ୍ଟ କରିପାରିଲେନି ଆପଣ କଣ ପ୍ରମାଣ ନେବେ ମୋ ପାଖରୁ ଆପଣ ଗୁଣ ଦ୍ୱାରା ସନ୍ତୁଷ୍ଟ ହୁଅନ୍ତିନି ଆଉ ଭଗବାନ କହିଲେ ମୁଁ କେମିତି ସନ୍ତୁଷ୍ଟ ଆପଣ ଭକ୍ତିରେ ସନ୍ତୁଷ୍ଟ ହୁଅନ୍ତି ନା ପ୍ରମାଣ ଦେଇପାରିବ ନା ଗଜ ଯୁଥ ପାଇବ ଗଜେନ୍ଦ୍ର ଆପଣ କେମିତି ସନ୍ତୁଷ୍ଟ କରିଥିଲା କରି ସାରିଛି ଚକ୍ରପାତି କହୁଛନ୍ତି ଆଚ୍ଛା ଏଇଟା କାହାର ସ୍ୱଭାବ ନୃସିଂହଦେବଙ୍କର ପ୍ରହ୍ଲାଦ ଅଳି କରି କଲା ଭଳିଆ କହୁଛନ୍ତି ପ୍ରଭୁ ଆପଣ ଯୋଉ ଗଜେନ୍ଦ୍ର ପ୍ରତି ଭକ୍ତ ପ୍ରତି ଖୁସି ହୁଅନ୍ତି ଗୁଣ ଦ୍ୱାରା ନାହିଁ ଭକ୍ତିରେ ଖୁସି ହୁଅନ୍ତି କେମିତି ଖୁସି ହୁଅନ୍ତି ଭବତ ସ୍ୱଭାବ ଏବଂ ଅୟ ଭକ୍ତି ବା କ୍ୱାପି ଅଦ୍ଭୁତ ଶକ୍ତି ଏଇଟା ଆପଣଙ୍କ ସ୍ୱଭାବ ପ୍ରଭୁ ନୃସିଂହଦେବଙ୍କ ଆଗରେ ପ୍ରହ୍ଲାଦ ମହାରାଜ କହୁଛନ୍ତି ପ୍ରଭୁ ଏଇଟା ଆପଣ ଭକ୍ତ ପ୍ରତି ଆକର୍ଷିତ ହେଇଯାନ୍ତି କିମ୍ବା ଭକ୍ତ ଭକ୍ତି ଆଚରଣ କଲା ପରେ ଭକ୍ତର ଭକ୍ତି ବଳରେ ଆପଣ ତା ପ୍ରତି ଆକର୍ଷିତ ହେଇଯାନ୍ତି ଏଇଟା ଗୋଟେ ଅଦ୍ଭୁତ ଶକ୍ତି ପ୍ରହ୍ଲାଦ କହୁଛନ୍ତି ମୁଁ କିଛି ବୁଝିପାରୁଛି ପ୍ରହ୍ଲାଦ ନିଜ ଯୋଗ୍ୟତାକୁ ଦେଖିକି ତୁଳନା କରିକି ଶ୍ଳୋକଟି କହୁଛନ୍ତି ନୃସିଂହଦେବ କହୁଛନ୍ତି ପ୍ରହ୍ଲାଦ ଯଦି ମୁଁ ଭକ୍ତିରେ ସନ୍ତୁଷ୍ଟ ହୁଏ ତୁମେ ତୁମର 12 ଗୁଣ ନାହିଁ ତାହେଲେ ତୁମେ ବ୍ରହ୍ମାଜୀ ପଠେଇଦେଲେ ତୁମେ କେମିତି ପଳେଇ ଆସିବ ମୋତେ ସ୍ତୁତି କରିବା ପାଇଁ କିନ୍ତୁ ମୁଁ ଭକ୍ତିରେ ସନ୍ତୁଷ୍ଟ ହୁଏ ତୁମେ ଜାଣ ତୁମେ କେମିତି ଆସିଲ ମୋତେ ସ୍ତୁତି କରିବା ପାଇଁ ନା ତୁମର ଭକ୍ତି ଅଛି ପ୍ରଭୁ ନାହିଁ ନାହିଁ ବ୍ରହ୍ମର ଭକ୍ତି ନାହିଁ ମୋର ବହୁତ ବଡ଼ ଗୋଟେ ସମ୍ପତ୍ତି ଅଛି କ'ଣ ସମ୍ପତ୍ତି ଅଛି ଏଠି କହୁଛନ୍ତି ତେନ ଚତୁ ସନ୍ତୋଷ ନାପି ଅନୁପତ୍ୟା ମର୍ଯ୍ୟା ପି ଶ୍ରୀ ନାରଦ କୃପା ଅଭୂତ ଭକ୍ତି ଗନ୍ଧ ବର୍ତ୍ତତେ ଇତି ବ୍ୟଞ୍ଜିତ ଗୋଟେ ବହୁତ ବଡ଼ ସମ୍ପତ୍ତି ଅଛି ସେ ସମ୍ପତ୍ତି ହେଉଛି ନାରଦ ମୁଁ ଯେଉଁ କୃପା କରୁଥିଲେ ମୋ ଗୁରୁଦେବ ମୁଁ ସେଇଟାକୁ ସ୍ମରଣ କରିକି ମୁଁ ଭାବୁଛି ମୋର ଭକ୍ତିର ଗନ୍ଧ ଅଛି ନହେଲେ ମୋତେ ନାରଦ ମୋର ଯଦି ଭକ୍ତିର ଗନ୍ଧ ନଥାନ୍ତା ମୋତେ ନାରଦ ବୋଲି ସାଧୁ ମାତୃ ଗର୍ଭରେ ଅସୁର କୁଣ୍ଡରେ ଜନ୍ମ ହେଇକି ଆଉ ଶତ୍ରୁ ସମ୍ମୁଖରେ କେମିତି ମୋତେ କୃପା ଇନ୍ଦ୍ରଙ୍କ ସମ୍ମୁଖରେ ମୋତେ କୃପା ମୋତେ ବଞ୍ଚେଇଲେ କେମିତି ମୋର ଭକ୍ତିର ଗନ୍ଧ ଅଛି ଆଉ ସେଇଟା କେମିତି ହେଲା ସ୍ପଷ୍ଟ ହେଲା ନାରଦ ମୋତେ କୃପା କରିଛନ୍ତି। ଏଇଥିପାଇଁ ଆଉ ଦ୍ୱିତୀୟ ଆପଣଙ୍କ ଭକ୍ତ ବ୍ରହ୍ମାଜୀଙ୍କର ଆଦେଶକୁ ମାନିକି ମୁଁ ଆସିଛି ସ୍ତୁତି କରିବା ପାଇଁ। ମୁଁ କିନ୍ତୁ ଭକ୍ତି ଗର୍ବରେ ମୋର ଭକ୍ତି ଅଛି ବୋଲି ମୁଁ ଆସିଛି ଆପଣ ସ୍ତୁତି କରି ସନ୍ତୁଷ୍ଟ କରିଦେବି। ଆଉ ଏମାନଙ୍କର ଆଉ ବାରଟା ଗୁଣ ନାହିଁ, ମୋର ଯେ ବାରଟା ଗୁଣ ଠାରୁ ମୁଁ ଅଧିକା ମୋର ଭକ୍ତି ଅଛି, ମୁଁ ଏକଥା କହୁନି। ଏଇ କଥାଟାକୁ ସେ ପ୍ରତିପାଦନ କରୁଛନ୍ତି। ନାରାଧନାଇ ଭବନ୍ତି ପରସ୍ୟ ପୁଂସା ଭକ୍ତି ଆତୁତୋଷ ଭଗବାନ ଗଜଜ ଉପାୟ। ଭଗବାନ ଶ୍ରୀମଦ୍ ଭାଗବତ ମରେ ଏମିତି ରହସ୍ୟକୁ ଖୋଲି ଖୋଲି କହିଛନ୍ତି ପ୍ରହ୍ଲାଦଙ୍କ ମୁଖରେ। ଗଜେନ୍ଦ୍ର ଯେତେବେଳେ ଭଗବାନଙ୍କୁ ସନ୍ତୁଷ୍ଟ କରିଛି, ଗଜେନ୍ଦ୍ରର ଉଦାହରଣ ଏଠି କାହିଁକି ଦେଲେ ପ୍ରହ୍ଲାଦ ମହାରାଜ? ଉଦାହରଣ ଭିତରେ ପଶୁକୁ ଦଉଛନ୍ତି ଏବଂ ପଶୁ ଭିତରେ ପୁଣି ଗଜେନ୍ଦ୍ରକୁ ଦଉଛନ୍ତି। କାରଣ ଗଜେନ୍ଦ୍ର ପ୍ରହ୍ଲାଦ ମହାରାଜ ଗଜେନ୍ଦ୍ରର ସ୍ଥିତିକୁ ଯେଭଳି ପ୍ରହ୍ଲାଦ ମହାରାଜ ଦୁଃଖୀରେ ଅଛନ୍ତି, ଗଜେନ୍ଦ୍ର ସେଭଳି ଦୁଃଖରେ ଥିଲା। ପ୍ରହ୍ଲାଦ ମହାରାଜ ଦୈନ୍ୟରେ ଆଉ କାହାକୁ ପାଇଲେନି, ତାଙ୍କର ଏତେ ଦୈନ୍ୟ ଆସିଛି, ନିଜର ସ୍ୱଭାବ କଥାକୁ ଚିନ୍ତା କରିଥିଲେ ମୋ ଭଳି ଦୁଃଖୀ ଜଗତରେ କିଏ ଅଛି, ମୋର ପିତା ତ ଭଗବାନ ମାରିଦେଇଛନ୍ତି ଆଉ ମୋ କଥାଟା କିଏ ଶୁଣିବେ, ମୋ ଉପରେ ଭଗବାନ କେମିତି ସନ୍ତୁଷ୍ଟ ହେବେ, ମୁଁ ତ ଗଜେନ୍ଦ୍ର ଭଳି ବର୍ତ୍ତମାନ ବିପଦରେ ଅଛି। ଗଜେନ୍ଦ୍ର କଥା ତାଙ୍କର ମନେ ପଡ଼ିବ, କହୁଛନ୍ତି ଭଗବାନ ଆପଣ ଗଜେନ୍ଦ୍ର ଉପରେ ସନ୍ତୁଷ୍ଟ ହେଇଛନ୍ତି। ଆଉ ଭଗବାନ ଭଗବତ ଗୀତାରେ ଶ୍ରୀମଦ୍ ଭାଗବତରେ ଏକାଦଶ ସ୍କନ୍ଧରେ କହୁଛନ୍ତି ଭକ୍ତ୍ୟାହମ୍ ଏକୟା ଗ୍ରାହ୍ୟ। ଭଗବାନ ଏମିତି ଭଚନ ଉଦ୍ଧମ କହୁଛନ୍ତି ଏକୟା ଗ୍ରାହ୍ୟ, ଭକ୍ତିରେ ମୁଁ ଏକମାତ୍ର, ଏକୟା ଭକ୍ତ୍ୟାହମ୍ ଏକୟା ଗ୍ରାହ୍ୟ ଶ୍ରଦ୍ଧାତ୍ମ ପ୍ରିୟ ସତାମ ଭକ୍ତି ପୁନାତି ମନିଷ୍ଠ ସୋପାକାମ ଅପି ସମ୍ଭବ। ପ୍ରହ୍ଲାଦ ଯଦି ଦୈନ୍ୟରେ କହିବେ ପ୍ରଭୁ ମୁଁ ଅସୁରକୂଳରେ ଜନ୍ମ ହେଇଛି, ମୁଁ କଣ ଭକ୍ତ ଆପଣ ସନ୍ତୁଷ୍ଟ କରିପାରିବି? ତାର ଉତ୍ତର ଏଠି ଦିଆଯାଉଛନ୍ତି। ଭଗବାନ କେବେ ଏକଥା କାହାକୁ କହିନାହାନ୍ତି, ଉଦ୍ଧବଙ୍କୁ କହୁଛନ୍ତି ଭକ୍ତା ଅହଂ ଏକୟା ଗ୍ରାହ୍ୟ ଶ୍ରଦ୍ଧା ଆତ୍ମା ପ୍ରିୟ ସତାମ। ଚକ୍ରିତ ଟିକାରେ ଲେଖୁଛନ୍ତି ତଦୈବ ଜ୍ଞାନ ସତ୍କର୍ମାଧିକମ ଭଗବନ୍ତମ ସାଧୟନ୍ତୁ ଅସମର୍ଥମ। ଦେଖନ୍ତୁ ଭଗବାନଙ୍କ ବାଣୀ ଆଉ ପ୍ରହ୍ଲାଦଙ୍କର ବାଣୀ। ପ୍ରହ୍ଲାଦ ଯାହା କହିଲେ ମୋର ବାରଟି ଗୁଣ ଦ୍ୱାରା ଭଗବାନ ଆପଣଙ୍କୁ କେହି ସନ୍ତୁଷ୍ଟ କରିପାରିବେନି, ଭଗବାନ ଉଦ୍ଧବଙ୍କୁ ସେୟା କହୁଛନ୍ତି। ଜ୍ଞାନ ସତ୍କର୍ମ ଆଦି ଭଗବନ୍ତମ ସାଧୟନ୍ତୁ ଅସମର୍ଥମ। କେହି ପ୍ରଶ୍ନ କରିପାରନ୍ତି ଗଜେନ୍ଦ୍ର ତ ନିଚ ଯୋନିରେ ଥିଲା, ଆଚ୍ଛା ଭକ୍ତି ଆଚରଣ କଲେ କଣ ନିଚ ଯୋନିରେ ଥିଲେ ପ୍ରାରବ୍ଧଟା ଭକ୍ତି କଟିଯିବେ କି? ଭକ୍ତିର ଏଭଳି ଶକ୍ତି ପ୍ରାରବ୍ଧ କାଟିଦେବ ଜାତି ଦୋଷ। ସ୍ୱାମୀପାଦ ସ୍ପଷ୍ଟ ଲେଖୁଛନ୍ତି ଭକ୍ତି ଯଥା ପାପନାଶକ ନ ତଥା ଜ୍ଞାନାଦି କମିତି ଆହ। ଭକ୍ତି ଯେଭଳି ପାପନାଶକ, ଜ୍ଞାନ ସେଭଳି ନୁହେଁ। ସମ୍ଭବାଦ ଏଠି ଭଗବାନ କହୁଛନ୍ତି ନା ସୋପାକାନ ଅପି ସମ୍ଭବାଦ, ଯେ ନିଚ ଚଣ୍ଡାଳ କୋଣରେ ଜନ୍ମ ହେଇଛି ଭକ୍ତି ତାର ଦୋଷକୁ ବି କାଟିଦେବେ। କେହି ଭାବିବା ଉଚିତ ନାହିଁ ପ୍ରହ୍ଲାଦ ଅସୁର କୋଣରେ ଜନ୍ମ ହେଇଛନ୍ତି, ଯେତେ ବଡ ଭକ୍ତ ହେଲେ କଣ ହବ, ସେ ତ ଅସୁର ନା। ଏ ସିଦ୍ଧାନ୍ତ ଅନ୍ତରରେ କେବେ ଆଣିବା ଉଚିତ ନାହିଁ। ଦେଖନ୍ତୁ ଭଗବାନ ସ୍ୱାମୀପାଦ କହୁଛନ୍ତି ଜାତି ଦୋଷା ତପି ଏତି ସେ ସ୍ୱାମୀ ଚରଣା। ଚକ୍ରିତା ଶ୍ରୀଧର ସ୍ୱାମୀଙ୍କ କଥା କହୁଛନ୍ତି, ସ୍ୱାମୀପାଦ କହୁଛନ୍ତି ଜାତି ଦୋଷକୁ ସେ ମନୁଷ୍ୟ ଭିତରେ କୋଉ ନିଚ ଜାତି ହଉ ବା ପଶୁ ଭିତରେ ମନୁଷ୍ୟ ଇତର ଜାତି ହଉ, ଭକ୍ତି ତେନ ପ୍ରାରବ୍ଧ ନାଶକମ ଭକ୍ତି ବୁଦ୍ଧତେ, ଭକ୍ତି ପ୍ରାରବ୍ଧକୁ ନଷ୍ଟ କରିବ। ଭକ୍ତିରେ ଏତେ ଶକ୍ତି ପ୍ରହ୍ଲାଦ ମହାରାଜ କହୁଛନ୍ତି ନାରାଧନାଇ ଭବନ୍ତ ପୁରୁଷ ପୁଂସା ଭକ୍ତ୍ୟା ତୁତୋଷ ଭଗବାନ ଗଜଯୁଥ ପାଏ। ପ୍ରଭୁ ଆପଣ ଗଜେନ୍ଦ୍ର ପ୍ରତି ଯେଭଳି ଭଗବାନ ଗଜେନ୍ଦ୍ର ପ୍ରତି ଆକର୍ଷିତ ହେଇଛନ୍ତି, ଗୋଟେ ଅଦ୍ଭୁତ ଗଜେନ୍ଦ୍ରଙ୍କର ଲୀଳା। ଯେତେବେଳେ ମାଧବାଚାର୍ଯ୍ୟ ତାଙ୍କର ଭାଷ୍ୟ ରଚନା କରୁଛନ୍ତି ଗଜେନ୍ଦ୍ରଙ୍କର ଚରିତ୍ରରେ, ଗଜେନ୍ଦ୍ରର ବ୍ୟାକୁଳତା ଭଗବାନଙ୍କୁ ଆକର୍ଷଣ କଲା। ପ୍ରହ୍ଲାଦ ମହାରାଜଙ୍କର ବ୍ୟାକୁଳତା ଭଗବାନଙ୍କୁ ନୃସିଂହଦେବଙ୍କୁ ପ୍ରକଟ କଲା। ଏତେ ଗଜେନ୍ଦ୍ର ବ୍ୟାକୁଳ ହେଇକି ଡାକିଛନ୍ତି ସମସ୍ତ ତତ୍ତ୍ୱକୁ ବୁଝିପାରୁଛନ୍ତି ନାହିଁ। ମୋତେ ଯୋଉ ଗ୍ରହଗ୍ରସ୍ତ କରିଛି ଏଟା ପ୍ରଭୁ କାଳ ରୂପରେ ମୋତେ ଗ୍ରସ୍ତ କରିଛନ୍ତି, ମୋର ପ୍ରାରବ୍ଧ ଆଜି ଗ୍ରହ ରୂପରେ ଆସିଛି। ଆଉ ଯେମିତି ପ୍ରହ୍ଲାଦ ମହାରାଜ ସାକ୍ଷୀ ଦେଇକି କହୁଛନ୍ତି, ଦେଖନ୍ତୁ ଏଇ ବାର ଜଣ ଏଇ ବାରଟି ଗୁଣ ଥାଇ ସମସ୍ତ ଦେବତାମାନେ ଆପଣଙ୍କୁ ସନ୍ତୁଷ୍ଟ କରିପାରିଲେନି, ମୁଁ ହଉଛି ସାକ୍ଷୀ। ଆଉ ଗଜେନ୍ଦ୍ର ସେଭଳି ସାକ୍ଷୀ, ମୋ ପିଲା ମୋ ପରିବାର ମୋ ସ୍ତ୍ରୀ ସମସ୍ତେ ମୋତେ ଚାହିଁଲେ ସୁରକ୍ଷା ଦେବା, ମୋତେ କେହି ସୁରକ୍ଷା ଦେଇପାରିଲେ। ସେ ସାକ୍ଷୀ ରହିକି ସେ ଚିନ୍ତା କଲେ, ନା ମୁଁ ପ୍ରଭୁଙ୍କର ଶରଣ ଯିବି। ପ୍ରଭୁ ତା ପ୍ରତି ଗଜେନ୍ଦ୍ରର ଆତି ଭାବରେ ଭଗବାନ ଏତେ ବସ ହେଇଗଲେ, ଭଗବାନ ମାଧବାଚାର୍ଯ୍ୟ କହୁଛନ୍ତି ଭଗବାନ ତ ଆସୁଛନ୍ତି ଗରୁଡ଼କୁ ଧରିକି ଆସୁଛନ୍ତି, ଭଗବାନଙ୍କର ବ୍ୟାକୁଳତା ଏତେ ବଢିଯାଇଛି, ଭଗବାନ ଗରୁଡ଼କୁ କହିଛନ୍ତି ଗରୁଡ଼ ତୁମେ ଆହୁରି ଶୀଘ୍ର ଚାଲ। ଗରୁଡ଼ ତାଙ୍କର ଯେତେ ଶକ୍ତି ସବୁ ଲଗେଇ ସାରିଲେଣି, କିନ୍ତୁ ଭଗବାନଙ୍କ ବ୍ୟାକୁଳତା ଗଜେନ୍ଦ୍ର ପ୍ରତି ଏତେ ବଢୁଛି, ଭଗବାନ କହିଛନ୍ତି ଗରୁଡ଼ ତୁମେ ମୋର ମନ ବେଗରେ ଚାଲ, ଭଗବାନଙ୍କ ମନ ବେଗରେ କିଏ ଚାଲିବ। ଗରୁଡ଼ ସମସ୍ତ ଶକ୍ତି ଲଗେଇ ଲଗେଇ ମୂର୍ଚ୍ଛିତ ହେଇଯାଇଛନ୍ତି, ଗଜେନ୍ଦ୍ରର ବ୍ୟାକୁଳତା ଆଣେ ଭଗବାନଙ୍କର ବ୍ୟାକୁଳତା, ଏଣେ ଗରୁଡ଼ ଆଣେ ମୂର୍ଚ୍ଛିତ। ଭଗବାନ ଦେଖିଲେ ବଡ ବିପଦ ସମୟ, ମୋର ବ୍ୟାକୁଳତା ଗଜେନ୍ଦ୍ର ପ୍ରତି ବଢୁଛି, ଗଜେନ୍ଦ୍ର ହିଁ ମୋତେ ଆର୍ତ୍ତିରେ ଡାକିଲାଣି, ଏତେ ଆର୍ତ୍ତିରେ ଗଜେନ୍ଦ୍ର ଡାକୁଛି, ବହୁ ଆର୍ତ୍ତିରେ ଗରୁ। ବହୁତ ସୁନ୍ଦର ଶ୍ଳୋକ, ଏତେ ଆର୍ତ୍ତିରେ ସେ ଡାକୁଛି ଗଭୀର ଜଳ ଭିତରେ ରହିକି, ନାରାୟଣ ଅଖିଳ ଗୁରୁ ଭଗବାନ ନମସ୍ତେ, ହାତ ଥାଇକି ମୁଖ ଥାଇକି ଆମେ ନମସ୍ତେ କହିପାରୁନେ। ଗଜେନ୍ଦ୍ର ଆର୍ତ୍ତିରେ ଜଳ ଭିତରେ ରହିକି, ହେ ନାରାୟଣ ହେ ଅଖିଳ ଗୁରୁ, ଦୁଇଟି ନାମ ଡାକିଲା, ହେ ଅଖିଳ ଗୁରୁ ହେ ନାରାୟଣ ଭଗବାନ ନମସ୍ତେ। ଭଗବାନ ସାକ୍ଷୀ ଦେବା ପାଇଁ ଆସିଲେ, କାହାକୁ ସମସ୍ତ ଦେବତାମାନେ ସେଠି ଜଣେ ଜଣେ କରି ଥିଲେ, କିନ୍ତୁ କେହି ଆସୁନାହାନ୍ତି, କାହିଁକି ଗଜେନ୍ଦ୍ର କାହାର ନାମ ନେଇ ଡାକୁନି। ଭଗବାନ ଖାଲି ପରାତ୍ମ ପର, ଭଗବାନଙ୍କର ନାମ କୌଣସି ନିର୍ଦ୍ଦିଷ୍ଟ ନାମ କୃଷ୍ଣ ରାମ ଗୋବିନ୍ଦ ନାରାୟଣ ଡାକୁନି, କିନ୍ତୁ ଶେଷରେ ଡାକିଛି। ସବୁ ଦେବତାମାନେ ଅଛନ୍ତି କିନ୍ତୁ କିଏ ଆସି ସାହାଯ୍ୟ କରୁନାହାନ୍ତି, କିନ୍ତୁ ଭଗବାନ ଯେତେବେଳେ ଶୁଣିଦେଲେ ନାରାୟଣ ଅଖିଳ ଗୁରୁ ଭଗବାନ ନମସ୍ତେ, ଭଗବାନ ଏତେ ଆର୍ତ୍ତିରେ ଆସୁଛନ୍ତି ଗରୁଡ଼ ମୂର୍ଛିତ ହେଇକି ପଡ଼ିଛନ୍ତି, ବାଟରେ ମୂର୍ଛିତ ହେଇଗଲେ ଭଗବାନ ଗୋଟେ ହାତରେ ଗରୁଡ଼କୁ ଧରିଛନ୍ତି, ଗୋଟେ ହାତରେ ଗରୁଡ଼କୁ ଧରିଛନ୍ତି, ଗରୁଡ଼ ମୂର୍ଛିତ ହେଇଯାଇଛନ୍ତି, ଏବଂ ଭଗବାନ ନିଜ ମନ ବେଗରେ ଗରୁଡ଼କୁ ଧରିକି ଆସିକି ପହଞ୍ଚିଲେ ଗଜେନ୍ଦ୍ର ପାଖରେ। ଏବଂ ଗଜେନ୍ଦ୍ର ପାଖରେ ପହଞ୍ଚିଲା ବେଳକୁ ଭଗବାନ ଆଗେ ଚକ୍ରଟାକୁ ଆଗକୁ ଦେଖାଇଛନ୍ତି, ଆପଣ ଦେଖିବେ ପ୍ରଭୁପାଦ ତାଙ୍କର ଯୋଉ ଚିତ୍ର କରିଛନ୍ତି ଚକ୍ରଟା ଆଗକୁ ଅଛି, କାହିଁକି ଭଗବାନ ଏତେ ବ୍ୟାକୁଳ ହେଇଯାଇଛନ୍ତି ଗଜେନ୍ଦ୍ରକୁ ନିର୍ଭୟ ଦେବା ପାଇଁ ଚକ୍ରଟାକୁ ଆଗକୁ ରଖିଛନ୍ତି, ଏମିତି ଚକ୍ରଟା ଆଗକୁ। ଏବଂ ଗରୁଡ଼ ଗଜେନ୍ଦ୍ର ସ୍ଥାନରେ ପହଞ୍ଚିଲା ପରେ ତାର ଚେତା ଆସୁଛନ୍ତି, ଭଗବାନ ବହୁତ ବ୍ୟାକୁଳ, ବହୁତ ବ୍ୟାକୁଳ ହେଇଯାଇଛନ୍ତି। ସେପାଇଁ ପ୍ରହ୍ଲାଦ ମହାରାଜ ଏଠି ବହୁତ ସୁନ୍ଦର ଉଦାହରଣ ଦେଉଛନ୍ତି, ଗଜ ଯୌଥ ପାଏ ପ୍ରଭୁ ମୁଁ ଗଜ ଭଳି ଲୋ, ଗଜ ଯେଭଳି ରାଜସିକ ପ୍ରାଣୀ ତାମସିକ ଯୋଡ଼ିରେ ଜନ୍ମ ହେଇଛି, ମୁଁ ତ ଅସୁର, ଆପଣ ଯେଭଳି ଗଜେନ୍ଦ୍ର ପ୍ରତି ଆପଣ ଆକର୍ଷଣ ହେଇଥିଲେ, ଗଜେନ୍ଦ୍ର ଆପଣଙ୍କ ପ୍ରତି ଆକର୍ଷିତ ହେଇନଥିଲା, ଆପଣ ତା ପ୍ରତି ଆକର୍ଷଣ, ଜୀବ କି ଶକ୍ତି ଅଛି ସେ ଆପଣଙ୍କୁ ଆକର୍ଷଣ କରି ଆଣିବ ତାର ଭଜନ ବଳରେ, ଆପଣ ଆକର୍ଷିତ ହୁଅନ୍ତି, ଏଟା ଆପଣଙ୍କର ଗୁଣ। ଆଉ ମୁଁ ଅସୁର କୂଳ ଜନ୍ମ ହେଇଛି, ମୁଁ ଗଜେନ୍ଦ୍ର ଭଳି ଆଜ୍ଞା ପ୍ରଭୁ ଆପଣ ମୋ ପ୍ରତି ଟିକେ ଆକର୍ଷିତ ହୁଅନ୍ତୁ, ଏଇ ଭାବନାରେ ସ୍ତୁତି କରୁଛନ୍ତି। ବାସ୍ତବିକ ଭଗବାନଙ୍କୁ ଆମେ ଆକର୍ଷଣ ଦେଲେ କହିଲେ ଆମର କୌଣସି ଯୋଗ୍ୟତା କାମ ଦେବନି। ଆମର ଗୁରୁଦେବ ସବୁବେଳେ ଗୋଟେ କଥା କହନ୍ତି, ତୁମର କି ସାଧନ ଅଛି, କି ଭଜନ ଅଛି, କେଉଁ ଏଇ ତୁମେ ଏଇ ଭଜନ ଷୋଳମାଳା ଜପ କରିତେ ଭଗବାନ ପାଇଯିବ, ଏ ବିଚାରଧାରା କରନା, ତୁମର ଆମର ଭଜନର ଶକ୍ତି ନାହିଁ। ଆଜି ଭଗବାନ ପ୍ରହ୍ଲାଦ ମହାରାଜ ପ୍ରତି ଆକର୍ଷିତ ହେଉଛନ୍ତି, କାରଣ ମହତର କୃପାଟା ତାଙ୍କ ଉପରେ କାର୍ଯ୍ୟକାରୀ କରୁଛି, ଭାରତ ମୁନିଙ୍କର କୃପା। ଆଉ ତାଙ୍କର ଦେଖନ୍ତୁ ହୃଦୟ ପାତ୍ର ଭକ୍ତି ପାତ୍ର କେତେ ଦୈନ୍ୟ ହେଇଯାଇଛି, ସାଧୁ କୃପା ହେଉଛି ଫଳ, ସାଧୁ କୃପା କଲେ ଦିନକୁ ଦିନ ଆପଣ ନିଷ୍ପେଷିତ ବୋଲି ମନେ କରିବେ, ହେଉଛି ସାଧୁ କୃପାର ଫଳ। ଦିନକୁ ଦିନ ଆପଣଙ୍କର ଅନ୍ତର ଦୈନ୍ୟତା ଏତେ ବଢିବ, ଜଗତରେ ସମସ୍ତେ ଭକ୍ତ ମୋର ଭକ୍ତି ନାହିଁ, ଇଏ ସାଧୁ କୃପାର ଫଳ। ନହେଲେ ଅସୁର ତାମସ କୁଳରେ ଜନ୍ମ ହେଇକି ପ୍ରହ୍ଲାଦ ମହାରାଜ ଭଗବାନଙ୍କ ଆଗରେ ଏଭଳି ଯୁକ୍ତି କରି କହୁଥାନ୍ତେ, ପ୍ରଭୁ ଆପଣ ଯେଭଳି ଗଜେନ୍ଦ୍ର ପ୍ରତି ସନ୍ତୁଷ୍ଟ ହେଇଛନ୍ତି ମୋ ପ୍ରତି ସେଭଳି ସନ୍ତୁଷ୍ଟ ହୁଅନ୍ତୁ, ଯାହାଙ୍କ ପାଇଁ ଭଗବାନ ଆସିଛନ୍ତି, ଯାହାଙ୍କ ପାଇଁ ପ୍ରଭୁ ପ୍ରକଟ ହେଇଛନ୍ତି, ସତ୍ୟ ବିଧାତ ନିଜ ଭୃତ୍ୟ ଭାଷିତ। ଏତେ ଦୈନ୍ୟରେ ସେ କହୁଛନ୍ତି, ଆଉ ମହାପ୍ରଭୁ ସେ ହିଁ କହୁଛନ୍ତି, ଯେତେବେଳେ ମହାପ୍ରଭୁ ପାଠ ପଢ଼ୁଛନ୍ତି ତାଙ୍କର ପିଲାମାନଙ୍କୁ ସେୟା କହୁଛନ୍ତି ଛାତ୍ରମାନଙ୍କୁ, ବାପା ତୁମେ କୃଷ୍ଣଙ୍କର ଭଜନ କର, ଭଜନ ବିନା ଜଗତରେ ଭକ୍ତି ବିନା ଭଗବାନ କେଉଁଥିରେ ଖୁସି ହୁଅନ୍ତି ନା। ବିଦ୍ୟା କୁଳେ ଧନ ମୋଦେ କୃଷ୍ଣ ନାଇ ପାଇ, ବିଦ୍ୟା କୁଳେ ଧନ ମୋଦେ କୃଷ୍ଣ ନାଇ ପାଇ, ଭକ୍ତି ତେସେ ଅନାୟାସେ ପାଏ ଜଗୁରା, ଭକ୍ତି ତେସେ ପାଏ ଜଗୁରା, ଭକ୍ତି ରସେ ବସ କୃଷ୍ଣ ଦେଖ ହବି ଚାରି, ଭକ୍ତି ରସେ ବସ କୃଷ୍ଣ ଦେଖ ହବି ଚାରି, ଏତ ବୋଲି ଶ୍ଳୋକ ପଢ଼େ ଶାସ୍ତ୍ର ଅନୁସାରୀ, ଏତ ବୋଲି ଶ୍ଳୋକ ପଢ଼େ ଶାସ୍ତ୍ର ଅନୁସାରୀ। ନବଦ୍ୱୀପରେ ମହାପ୍ରଭୁ ଯେତେବେଳେ ଛାତ୍ରମାନଙ୍କୁ ପାଠ ପଢ଼ୁଥିଲେ ଚୈତନ୍ୟ ମଙ୍ଗଳରେ ଲୋଚନ ଦାସ ଠାକୁର ରଚନା କରୁଛନ୍ତି ଅଦ୍ଭୁତ ଶ୍ଳୋକ, ମହାପ୍ରଭୁ ନିଜ ନିଜ ସୁରଚିତ ଶ୍ଳୋକ ମହାପ୍ରଭୁ କହୁଛନ୍ତି, ଏ ବିଦ୍ୟା କୁଳେ ଧନ ମଦେ କୃଷ୍ଣ ନାହିଁ ପାଏ, ଭକ୍ତିତେ ସେ ଅନାୟାସ ପାଇ ଯଦୁରା, ବିଦ୍ୟା ପାଇଁ ଜ୍ଞାନ ପାଇଁ ପ୍ରୟାସ କରିବାକୁ ପଡ଼େ, ପ୍ରୟାସ କରିକି ଭଗବାନ ମିଳନ୍ତି ନା, କିନ୍ତୁ ଭକ୍ତିରେ ଭଗବାନଙ୍କୁ ପାଇବା ପାଇଁ ପ୍ରୟାସ କରିବାକୁ ପଡ଼େ ନାହିଁ, କାହିଁକି ଭକ୍ତ ଭକ୍ତି ଦ୍ୱାରା ଭଗବାନଙ୍କୁ ପାଇବା ପାଇଁ ପ୍ରୟାସ କରିବାକୁ ପଡ଼େ ନା, କାରଣ ଭଗବାନ ଗଜେନ୍ଦ୍ର କ'ଣ ପ୍ରୟାସ କରିଥିଲା ଭଗବାନ ପାଖକୁ, ମୋ ପାଖକୁ କେମିତି ଆସିବେ, ଭଗବାନ ନିଜ ଭକ୍ତିରେ ଆକର୍ଷିତ ହେଇ ଆସନ୍ତି, ସେପାଇଁ ଭକ୍ତି ହେଉଛି ସର୍ବାକର୍ଷଣୀ। ଏବଂ ମହାପ୍ରଭୁ କହୁଛନ୍ତି ଭକ୍ତି ରସେ ବସେ କୃଷ୍ଣ ଦେଖ ବିଚାରି, ତାଙ୍କର ପିଲାମାନେ ଯେତେବେଳେ ପଢ଼ୁଛନ୍ତି, ଆରେ ଏଇ ସଂସ୍କୃତ ପଢ଼ି ତୁମେ କ'ଣ କରିବ, ବିଚାର କରି ଦେଖ ତୁମେ କୃଷ୍ଣ କେଉଁଥିରେ ବସୁଛନ୍ତି, ଏତ ବୋଲି ଶ୍ଳୋକ ପଢ଼େ ଶାସ୍ତ୍ର ଅନୁସାରେ, ଶାସ୍ତ୍ର ଅନୁସାରେ ଗୋଟେ ଶ୍ଳୋକ ପଢ଼ୁଛନ୍ତି ମହାପ୍ରଭୁ ଚୈତନ୍ୟ ମଙ୍ଗଳରେ ଶ୍ଳୋକ। ମହାପ୍ରଭୁ ଜଗତର ଯେତେ ଜଣ ପ୍ରହ୍ଲାଦ ମହାରାଜ ଯୋଉ ବାରଟି ଗୁଣ କଥା କହୁଛନ୍ତି, ପ୍ରଭୁ ଏଇ ବାରଟି ଗୁଣ ଦ୍ୱାରା କି ଆପଣ ସନ୍ତୁଷ୍ଟ କରିପାରନ୍ତି ନା, ମହାପ୍ରଭୁ ଗୋଟି ଗୋଟି କରି ଜଣ ଜଣଙ୍କର ଉଦାହରଣ ଦେଉଛନ୍ତି, ଜଗତର ସେମାନେ ଅତି ନୀଚ ଲୋକ, ଯୋଗ୍ୟତା ବୋଲି କିଛି ନାହିଁ, ମହାପ୍ରଭୁ କହୁଛନ୍ତି ଦେଖ ତୁମେ ମୁଁ ତୁମକୁ କହୁଛି ଭଗବାନ ଭକ୍ତିରେ କିଭଳି ବସାଉଛନ୍ତି, ବ୍ୟାଧସ୍ୟ ଆଚରଣ, ବ୍ୟାଧ ଭଗବାନଙ୍କୁ ପାଇଲା କଣ ତାର ଆଚରଣ ଥିଲା, ମହାପ୍ରଭୁ ଯୁକ୍ତି ଦେଉଛନ୍ତି ବ୍ୟାଧର କଣ ଆଚରଣ ଥିଲା ସେ ଭଗବାନଙ୍କୁ ପାଇଲା, ଧ୍ରୁବସ୍ୟ ବୟମ, ଧ୍ରୁବ ପାଞ୍ଚ ବର୍ଷର ବାଳକ ତା କେତେ ବୟସ ହେଇଥିଲା, କେତେ ବୟସ ତାର ହେଇଥିଲା, ବିଦ୍ୟା ଗଜେନ୍ଦ୍ରସ୍ୟ କା, ମହାପ୍ରଭୁ ନିଜ ମୁଖରେ ଗଜେନ୍ଦ୍ର କଥା କହୁଛନ୍ତି, ଗଜେନ୍ଦ୍ରର କଣ ବିଦ୍ୟା ଥିଲା ଦେଖନ୍ତୁ, ଏଠି ଯୋଉ ଶ୍ଳୋକ ଅଛି ସେ ଶ୍ଳୋକ ପଢ଼ୁଛନ୍ତି, ମହାପ୍ରଭୁ ନିଜେ କହୁଛନ୍ତି ବ୍ୟାଧସ୍ୟ ଆଚରଣ ଧ୍ରୁବସ୍ୟ ବୟ, ବିଦ୍ୟା ଗଜେନ୍ଦ୍ରସ୍ୟ କା, ଗଜେନ୍ଦ୍ରର କେଉଁ ବିଦ୍ୟା ଥିଲା ଯିଏ ରମଣୀ ମାନଙ୍କ ସହିତ ଜୀବନକୁ କଟେଇଛି, ପଶୁ ଜୁରିରେ ପାଇ ସେମାନଙ୍କ ସହିତ କ୍ରୀଡ଼ା କରି ଜୀବନକୁ କଟେଇଛି, ତାର କଣ ବିଦ୍ୟା ବୁଦ୍ଧି ଥିଲା, ରାଜସିକ ପ୍ରାଣୀ ଯିଏ ଜଳ ଭିତରେ ଆଜି ବିପଦରେ ପଡ଼ିଛି, କିନ୍ତୁ କାହିଁକି ବିପଦରେ ପଡ଼ିଥିଲା, ଭୋଗ କରିବାକୁ ଯାଇ ବିପଦରେ ପଡ଼ିଥିଲା, ତାର କଣ ବୁଦ୍ଧି ଥିଲା, କଣ ବିଦ୍ୟା ଥିଲା, ସେ କେମିତି ଭଗବାନ ପାଇ, ମହାପ୍ରଭୁ ଗୋଟି ଗୋଟି କରି ଉଦାହରଣ ଦେଉଛନ୍ତି। ଏବଂ କୁବ୍ଜା କିମ ନାମ ରୂପ ଅଧିକ, କୁବ୍ଜା ପ୍ରଭୁଙ୍କୁ ପାଇଲା ତାର କଣ ଥିଲା, ତା ନାମରେ ଅଧିକା ଥିଲା ନା ତା ରୂପରେ ଅଧିକା ଥିଲା ନା ଗୁଣରେ ଅଧିକା ଥିଲା, ଯିଏ କଂସର ସେବା କରେ ଯାହାର ନାମ କୁବ୍ଜା ଏବଂ ଯାହାର ଶରୀର ହଉଛି ବକ୍ର, ସେ କେମିତି ପ୍ରଭୁଙ୍କୁ ପାଇଲା, କିନ୍ତତ୍ତ ସୁଦାମା ଧନ, ସୁଦାମାର କଣ ଧନ ଥିଲା, सुदाम सखा भगवान सखा कि जाता द्वारका देखा भगवान को गोटे सुंदर वस्त्र ही पिंधे जाने तार कौन गुण थी महाप्रभु गोटे 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 उदाहरण दौरान वंश को भी दूरस्य जो भगवान अति प्रिय भक्त विदुर तार वंश मर्यादा थी दासी पु महाप्रभु कह तुम्हें मत संस्कृत मु तुमको पढ़ाऊँ तुम्हें कौच कितने भगवान मिल भगवान भक्ति मिले बापा देख विदुर शूद्र कूल जन्म है वंश को विदुर से जादव पते को विदुर से जादव पते उग्र से किम पौरुष जादव पति उग्रसेन कौन पौरुषता थी उग्रसेन कौन वीरत्व थी कंस जेलखाना भितर रखी था बापा है कि जेलखाना भितर रही था पूरा राजनीति करा राजा है तार कौन पुरुषता थी महाप्रभु कहते जदु राजा भगवान श्रीकृष्ण निजे जदुराय राजा करेले निजे भगवान उग्रसेन को राजा करजे अनुगत हो रही महाप्रभु कहते शिष्य मान को भक्तिया तोषी केवल नच गुण भक्ति प्रिय माधव भगवान को भक्ति संतोष करहब भक्ति भक्तिया तो तुष्यति केवल न च गुण गुण द्वारा नुह किए जगत सबुठ बड़ गुणी लोक हो पार ब्रह्माजी शिवजी कौन लक्ष्मी किए अधिका गुणी हो पार भगवान विष्णुदेव को संत कर पार ना भक्ति वश माधव भगवान भक्ति वश ही आधव प्रहलाद महाराज से गजेन्द्र उदाहरण दौरान गजेन्द्र उदाहरण देखिए भगवान प्रहलाद महाराज सूचे दौरान प्रभु मोर निश्चित विश्वास अच्छी आपण जमी गजेन्द्र प्रति आकर्षित हो सन्तुष्ट होते रक्षा करते निश्चित आपणकर भयंकर क्रोध जो है समस्ते भय कर मोर विश्वास आप मो प्रति आकर्षित हो क्रोध को आप शांत करते संपात प्रश्न उठा भगवान नृसिंहदेव जी कहे जे प्रहलाद मत ब्राह्मण मान को बहुत भल पाए मुझे ब्राह्मण वत्स प्रहलाद महाराज कह ना 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 आप भक्त वत्स ये कहते एवं भक्ति केवल केवल भक्ति द्वारा केवल मानने बारटी गुण जो कही बारटा गुण को छाड़ी हरेस्तेषां संभवति उक्तम इदानी भक्ति बिना नन्यत किंचित कर तत्वस हेतु इत्याह प्रहलाद महाराज जुक्ति कर भगवान नृसिंहदेव सागरे अली कर जुक्ति कर सब अली बयास टी श्लोक बाप पुअर जी कथबार्ता नृसिंहदेव आ प्रहलाद महाराज कथबार्ता वार्तालाप से कहते हे प्रभु ये बारटी गुण बिना अन्यत किंचित न तो सहेतु आनसी वस्तु किंचित आप सतोष दे पारे भगवान नृसिंहदेव कह प्रहलाद तुम्हें मो अंतर कथा कह मुवल भक्ति सतोष हुए कौन सी गुण द्वारा सन्तुष्ट हुए ना से गुण गुड़ा मैं किसी मूल्य ना एत सुंदर गुण तो जगत मुझे सृष्टि करना ये बारटी गुण आप सृष्टि कर भक्ति बिना से गुण रिच्छ मूल्य ना ये जगत रे जो मान गर्व अच्छी से मैंने प्रहलाद महाराज को मुखर प्रवचन शुणिले जापर भक्ति स्थिति कौन से कहते प्रभु जिते सुगुण थे सुधा भक्ति बिना ये सब गुण रोसी मूल्य ना विप्रादिशट गुण जुता तर विंद नाभ पादार विंद मुकाचंबरीशम मन्ये तदर्पित मनो वचन हितार्था प्राणं पुनाति सकुलं नत भूरिमानः इतनी सुंदर कथा कहते प्रभु ये बारटा छड़ा केवल भक्ति आपण तो सहंती आ भक्ति नहीं ये समस्त गुण जगत रे आपण तो सहंती गुण रे किछि मूल्य ना नृसिंहदेव कहते एते सद्गुण रे किछि मूल्य ना ना भक्तर भक्ति निकट रे ए सद्गुणटा भूषण हुए आज्ञा अश्रु निकट रे ए सद्गुण गुडाक दूषण हुए अमृतटा ଯେତେବେଳେ ସମୁଦ୍ର ମନ୍ଥନ ହେଲା, ଅମୃତଟା ଅସୁର ମାନଙ୍କ ପାଇଁ ଦୂଷଣ ହେଇଗଲା, ଭୂଷଣ ହେଲାନି। ସେ କଳିକ ଅମୃତ ପାଇକି କଳିକ ଜାଣିବ, ଭକ୍ତି ବିନା ଜଗତର ଯେତେ ଯାହାର ସୁଗୁଣ ଅଛି ତାର ମୂଲ୍ୟ ହଉଛି ଦୂଷଣ, ବିଷ ସଦୃଶ। ଆଉ ଯିଏ ଭକ୍ତି ଆଚରଣ କରୁଛି, ସ୍ୱାଭାବିକ ଗୁଣ ଗୁଡିକ ଆସିବ, ଯଦି ତାର ବାହ୍ୟ ଗୁଣ କିଛି ନାହିଁ, ସେ ଭଗବାନ ସନ୍ତୁଷ୍ଟ କରିପାରିବ। ପ୍ରହ୍ଲାଦ ମହାରାଜ କହୁଛନ୍ତି, ଏଠି କହୁଛନ୍ତି, ବିପ୍ରାତ ଦ୍ୱିଶଟ ଗୁଣ ଯୁତା ଅରବିନ୍ଦ ନାଭ। ଅରବିନ୍ଦ ନାଭ ହେଲା ସମ୍ବୋଧନ। ହେ ପ୍ରଭୁ, ବିପ୍ର ଯାହାର ଦ୍ୱିଶଟ ଗୁଣ, ଦ୍ୱିଶଟ ଗୁଣ ମାନେ ଛଅ ଛଅ ବାର, ପୂର୍ବର ଯୋଉ ବାର ଗୁଣ ମୁଁ କହିଲି, ଏଇ ବାର ଗୁଣ, ପାଦାରବିନ୍ଦ ଅରବିନ୍ଦ ପାଦାରବିନ୍ଦ ବିମୁଖା ସପୋଜ ବରିଷ୍ଠ। ଜଣେ ବ୍ରାହ୍ମଣ କୂଳରେ ଜନ୍ମ ହେଇଛି, କିନ୍ତୁ ତାର ପୂର୍ବର ମୁଁ ଯୋଉ ପ୍ରଭୁ ମୁଁ ଯୋଉ ପୂର୍ବର ବାରଟି ଗୁଣ କହିଲି, ଏଇ ବାରଟି ଗୁଣ ତା ନିକଟରେ ଅଛି, କିନ୍ତୁ ଅରବିନ୍ଦ ପାଦାରବିନ୍ଦ ବିମୁଖା, ସେ ଆପଣଙ୍କର ପାଦର ବିନ୍ଦୁରୁ ସେ ବିମୁଖ ହେଇଛି, କିନ୍ତୁ ତା ଅପେକ୍ଷା ଶ୍ରେଷ୍ଠ କିଏ? ସୁପୋଚ ବରିଷ୍ଠ। ଯେ ସୁପୋଚ କୂଳରେ ଜନ୍ମ ହେଇଛି, ଚଣ୍ଡାଳ କୂଳରେ ଜନ୍ମ ହେଇଛି, ହେଉଛି ବରିଷ୍ଠ। କାହିଁକି ବରିଷ୍ଠ? ଏଠି କହୁଛନ୍ତି, ମନେ ତଦର୍ପିତ ମନୋ ବଚନ ହିତାର୍ଥ ପ୍ରାଣ ଆପନାତି ସକୁଳ ନତ ଭୂରିମାନ। ସମୀପାତ ଭକ୍ତ ସମାଜ ପାଇଁ, ଚକ୍ରପାତ ଭକ୍ତ ସମାଜ ପାଇଁ ଆଖି ଖୋଲି ଦେଇଛନ୍ତି। ବଡ କିଏ? ଲୋକମାନେ ଯେମିତି ସାଧାରଣ ସମାଜରେ ବହୁତ କଳିକଚା, ଏ ବ୍ରାହ୍ମଣ ବଡ଼ ନା ବୈଷ୍ଣବ ବଡ଼? ଖାଲି ଜଣେ ବୈଷ୍ଣବ ହେଲେ ବଡ଼ ହବ ନା ଖାଲି ଜଣେ ବ୍ରାହ୍ମଣ ହେଲେ ବଡ଼ ହବ? ସେଠିକି ପାଟି କରୁଛନ୍ତି, କହିଦିଆସ ମୋବାଇଲ ବନ୍ଦ କରିବା, ପାଟି କରିବାନି, ହୋଟେଲ ଖୋଲିକି ବସିଲା ଭଳିଆ ହେଉଛନ୍ତି। ବ୍ରାହ୍ମଣ ବଡ଼ ନୁହଁ କି ବୈଷ୍ଣବ ବଡ଼ ନୁହଁ, ବଡ଼ ହେଉଛି ଭକ୍ତ। ଖାଲି ବ୍ରାହ୍ମଣ ଷ୍ଟାମ୍ପ ରହିଲେ ହବ ନା କି ବୈଷ୍ଣବ ଷ୍ଟାମ୍ପ ରହିଲେ ହବ ନା? ପ୍ରହ୍ଲାଦ ମହାରାଜ କହୁଛନ୍ତି, ଏ ସଂଜ୍ଞା ଦେଇ ଦେଉଛନ୍ତି, ବହୁତ ଗୁରୁତ୍ୱ ଜିନିଷ। ଜଣେ କେବଳ କହିଦେଲେ ଯେ ମୁଁ ବ୍ରାହ୍ମଣ ମୁଁ ବଡ଼, ବା ଜଣେ କହିଦେବ ମୁଁ ଭକ୍ତ ବଡ଼, ନା ଭକ୍ତ ସଂଜ୍ଞା ବି ଦେଉଛନ୍ତି, ବ୍ରାହ୍ମଣ ସଂଜ୍ଞା ବି ଦେଉଛନ୍ତି। ବିପ୍ରା ଦ୍ୱିଶଟ ଗୁଣ ଜୋତା, ଗୁଣ ଜୋତା ଗୁଣ ଯୁକ୍ତ ହେଇଛି, ବାରଟି ପୂର୍ବ ଗୁଣ ବା ସ୍ୱାମୀପାଦ କହୁଛନ୍ତି, ପୂର୍ବ ଉକ୍ତ ଧନାଦୟ ଦ୍ୱିଶଟ ବ୍ରାହ୍ମଣ ଗୁଣସ୍ତେ ଜୋତା ବିପ୍ରାତ ପି ସୁପଚମ ବରିଷ୍ଠ ମନ୍ୟେ। ପ୍ରହ୍ଲାଦ କହୁଛନ୍ତି, ମୁଁ ବାରଟା ଗୁଣଯୁକ୍ତ ବ୍ରାହ୍ମଣ ଠାରୁ ସୁପଚକୁ, ଯେ ଚଣ୍ଡାଳ କୂଳରେ ଜନ୍ମ ହୋଇ ତାକୁ ମୁଁ ଶ୍ରେଷ୍ଠ ବୋଲି ମନେ କରୁଛି। ଏମିତି ପ୍ରହ୍ଲାଦ ଭଗବାନ ବିଷ୍ଣୁଦେବଙ୍କ ଆଗରେ କହୁଛନ୍ତି, ଯଦବା କିମ୍ବା ଏ ବାରଟି ଗୁଣ କ'ଣ କ'ଣ? ଦେଖନ୍ତୁ ପ୍ରଭୁପାଦଙ୍କ ପର୍ପଟ, ପ୍ରଭୁପାଦ ପର୍ପଟ ରଚନା କରିଛନ୍ତି, ଏଟା ସ୍ୱାମୀପାଦଙ୍କର କଥା। ଯଦୁକ୍ତମ ଧର୍ମଶ୍ଚ ସତ୍ୟଚ ଦମସ୍ତପଶ୍ଚ ଅମାଶ୍ଚର୍ଯ୍ୟ ହି ତିତିକ୍ଷା ଅନୁସୟା ଯଜ୍ଞଶ ଦାନଂ ଚ ଧୃତିଶ୍ରୁତିଞ୍ଚ ବ୍ରତାନି ବି ବୈ ଦ୍ୱାଦଶ ବ୍ରାହ୍ମଣସ୍ୟ। ବ୍ରାହ୍ମଣର ବାରଟା ଗୁଣ, ପ୍ରହ୍ଲାଦ ମହାରାଜ କହୁଛନ୍ତି, ଏଇ ବ୍ରାହ୍ମଣ, ଏଇ ବାରଟି ଗୁଣ ଥିବା ବ୍ରାହ୍ମଣ ସେ ଆପଣଙ୍କୁ ସନ୍ତୁଷ୍ଟ କରିପାରିବେନି, ତା କୁଳ ବି ବୈତ କରିପାରିବେନି। କ'ଣ କ'ଣ ଗୁଣ? ଧର୍ମ, ସତ୍ୟ, ଦମ ଇନ୍ଦ୍ରିୟ ସଂଯମ, ତପ ଅମାଶ୍ଚର୍ଯ୍ୟ। ଏତେ ସୁନ୍ଦର ଗୁଣ ଥାଇକି ବି ସେ ଭଗବାନ ସନ୍ତୁଷ୍ଟ କରିପାରିବେନି। ଅମାଶ୍ଚର୍ଯ୍ୟ ହ୍ରୀ ଲଜ୍ଜା ତିତିକ୍ଷା ଅନୁସୂୟା ଯଜ୍ଞଶ୍ଚ ଦାନଶ୍ଚ ଧୃତି ଧୈର୍ଯ୍ୟ ଶ୍ରୁତି ବ୍ରତାନି, ଏ ହେଉଛି ବାରଟି ଗୁଣ। କିମ୍ବା ବ୍ରାହ୍ମଣର ଆଉ ବାରଟି ଗୁଣକୁ ଆଉ ଗୋଟିଏ ଶାସ୍ତ୍ର ସମ୍ପାଦ ଆଣି ଦେଉଛନ୍ତି, ଏଇ ବାରଟି ଗୁଣ ଥିଲେ ବି ଜଣେ ବ୍ରାହ୍ମଣ ସେ ଭଗବାନ ସନ୍ତୁଷ୍ଟ କରିପାରିବେନି। କିନ୍ତୁ ସ୍ୱପଦ ବରିଷ୍ଠ, ଚଣ୍ଡାଳ କୂଳରେ ଜଣେ ଜନ୍ମ ହେଇଥିଲେ ବି ସେ ବରିଷ୍ଠ ହବ, କେବଳ ଚଣ୍ଡାଳ କୂଳରେ ଜନ୍ମ ହେଇଗଲେ ଜଣେ ବରିଷ୍ଠ ହେଇଯିବ ତା ନୁହେଁ, ଇଏ ବି ଗୋଟେ କଥା। ଜଣେ ବ୍ରାହ୍ମଣ କୂଳରେ ଜନ୍ମ ହେଇକି ବାରଟି ଗୁଣ ଥିବା ଲୋକ ବି ଶ୍ରେଷ୍ଠ ନୁହେଁ, କିନ୍ତୁ ଜଣେ କହିବେନି ଯେ ମୁଁ ଚଣ୍ଡାଳ କୂଳରେ ଜନ୍ମ ହେଇଛି ମାନେ ମୁଁ ଶ୍ରେଷ୍ଠ ନା? ଏଠି କହୁଛନ୍ତି, ମନ୍ୟେ ତଦର୍ପିତ ମନ ବଚନ ହିତାର୍ଥ, ଇଏ ହେଉଛି ବହୁତ ଗୁରୁତ୍ୱ। ଅରବିନ୍ଦ ନାଭଙ୍କର ପାଦପଦ୍ମରେ ଚଣ୍ଡାଳ କୂଳରେ ଜନ୍ମ ହେଇଥିବା ବ୍ୟକ୍ତିରେ ଯଦି ମନ ବଚନ ଇତ କର୍ମ ସେ ଅର୍ପିତ କରି ସିଏ ହେଉଛି ଶ୍ରେଷ୍ଠ। ପ୍ରହ୍ଲାଦ ମହାରାଜ ଏଇ ତୁଳନାରେ କହୁଛନ୍ତି, କିନ୍ତୁ ଜଣେ ବ୍ରାହ୍ମଣ ଏଇ ବାରଟି ଗୁଣ ତାର ଅଛି। ଦ୍ୱିତୀୟ କହୁଛନ୍ତି, ସମ ଦମ ତପ ଶୌଚମ କ୍ଷାନ୍ତି ଆର୍ଜୀବ ବିରକ୍ତା ଜ୍ଞାନ ବିଜ୍ଞାନ ସନ୍ତୋଷ ସତ୍ୟ ଆସ୍ତିକେ ଦୁଇଶଟା ଗୁଣା। ସ୍ୱର୍ପା ଜାଣିକି ପ୍ରମାଣ ଦେଉଛନ୍ତି ଏ ବାରଟା ଗୁଣ ହେଉଛନ୍ତି ବ୍ରାହ୍ମଣ। ଏ ବାରଟି ଗୁଣ ଥିବା ବ୍ରାହ୍ମଣ ସିଏ ପ୍ରହ୍ଲାଦ କହୁଛନ୍ତି ସିଏ ଆପଣଙ୍କୁ ସନ୍ତୋଷ କରିପାରିବେନି। ଏ ପ୍ରହ୍ଲାଦ କହୁଛନ୍ତି, ଅରବିନ୍ଦ ନାବଶ୍ୟ ପାଦାରବିନ୍ଦ ବିମୁଖା। ସେ ବ୍ରାହ୍ମଣଙ୍କର ଜନ୍ମ ହେଇଛି କିନ୍ତୁ ବାରଟି ଏତେ ସୁଗୁଣ ଅଛି, କିନ୍ତୁ ଅରବିନ୍ଦ ନାମଙ୍କର ଭଗବାନ ଶ୍ରୀକୃଷ୍ଣଙ୍କର ପାଦ ପଦ୍ମରୁ ବିମୁଖ, ଭଗବାନ ଶ୍ରୀକୃଷ୍ଣଙ୍କୁ ଭଜନ କରୁନି। ଏବଂ କଥମ ବୁଦ ସୋପଚମ, କିଏ ନିଚ କୂଳରେ ଜନ୍ମ ହେଲି ଯେ ଗର୍ବ କରିବ ମୁଁ ଭକ୍ତ ହେଇଛି ବହୁତ ବଡ ନା। ସେ କହୁଛନ୍ତି କଥମ ବୁଦ ସୋପଚମ ଶ୍ରେଷ୍ଠମ ତାହ କହୁଛନ୍ତି, ତସ୍ମିନ୍ ଅରବିନ୍ଦ ନାମରେ ଅର୍ପିତ ମନ ଆଦୟ ଜେନ ଇହିତମ କର୍ମ। ସଂକାତ କହୁଛନ୍ତି ତାର ସମସ୍ତ କର୍ମ ମନ ସବୁକିଛି ଭଗବାନଙ୍କ ଚରଣରେ ସମର୍ପଣ କରିଥିବା ସୁପଚ ଏ ଦ୍ୱାଦଶ ଗୁଣ ଥିବା ବ୍ରାହ୍ମଣ ଠାରୁ ହିଁ ଶ୍ରେଷ୍ଠ। ପ୍ରହ୍ଲାଦ ମହାରାଜ ବହୁତ ସୁନ୍ଦର ପ୍ରବଚନ ଦେଉଛନ୍ତି। ଏଠି ମୁଖ୍ୟ ଜିନିଷ ହେଉଛି ଅରବିନ୍ଦ ପାଦ ଅରବିନ୍ଦ ବିମୁଖ, ବ୍ରାହ୍ମଣ ଶ୍ରେଷ୍ଠ ନୁହେଁ କିନ୍ତୁ ଏ ଅରବିନ୍ଦ ପାଦାରବିନ୍ଦ ପ୍ରତି ଆକୃଷ୍ଟ। ସ୍ୱପଚ ତଦର୍ପିତ କର୍ମ ମନ ବଚନ ହିତାର୍ଥ, ବରିଷ୍ଠତ୍ତମ ହେତୁ ସେ କାହିଁକି ଶ୍ରେଷ୍ଠ ହବ, ସ୍ୱପଚ କୁଳ ଜନ୍ମ ହିଁ ସେ କାହିଁକି ଶ୍ରେଷ୍ଠ ହେଇଯିବ। ଏଠି କହୁଛନ୍ତି ସ ଏବଂ ଭୂତ ସ୍ୱପଚ ସର୍ବମ କୁଲ ପୁନାତି, ସେ ତା ସମସ୍ତ କୁଳ ପବିତ୍ର କରିବ। ଚଣ୍ଡାଳ କୁଳରେ ଜନ୍ମ ହେଇଛି କିନ୍ତୁ ଭଗବାନଙ୍କର ପାଦପଦ୍ମରେ, ଅରବିନ୍ଦ ନାଭଙ୍କ ପାଦପଦ୍ମରେ ମନ ବଚନ କର୍ମ ଐକାନ୍ତିକ ଭାବରେ ତା ଲାଗିକି ରହିଛି। ସେ ବୁରିମାନା ଏ ସେ ସର୍ବଙ୍କୁଳମ ପୁନାତି, ସବୁ କୁଳକୁ ପବିତ୍ର କରିବ। ଆଚ୍ଛା ବ୍ରାହ୍ମଣର ଏଇ ବାରଟି ସୁନ୍ଦର ଗୁଣ ଅଛି ସେ କ'ଣ ପବିତ୍ର କରିପାରିବନି ନା, ସେ ବୁରିମାନା। ଏଠି କହୁଛନ୍ତି ଯତ ଭକ୍ତିହୀନସ୍ୟ ଏତେ ଗୁଣା ଗର୍ଭାଦୟ ହୁଅନ୍ତି ନ ତୁ ଶୁଦ୍ଧ ହେ। ବିଶ୍ୱ ବୈଷ୍ଣବ ଇତିହାସରେ ବିଶ୍ୱର ଯେତେ ବଡ଼ ବଡ଼ ପଣ୍ଡିତ ଅଛନ୍ତି ସ୍ୱାମୀପାଦଙ୍କ କଥାରୁ ସିଦ୍ଧାନ୍ତ ହେଇଥାନ୍ତା, ସିଦ୍ଧର ସ୍ୱାମୀଙ୍କ କଥା। ଜଗତରେ ଯେଉଁ ଭକ୍ତକୁ ନିନ୍ଦା କରନ୍ତି, ଭକ୍ତରେ ଏ ସିଏ ଏମିତି ଭକ୍ତ ହେଇଛି, ଏଇଟା କରୁଛି ସିଏ, ସେଇଟା କରୁଛି ସିଏ, ସେଇଟା କରୁଛି। ଭକ୍ତ ନ ହେଇକି ଜଗତରେ ଯେତେ ଜଣଙ୍କର ଯେତେ ସୁଗୁଣ ଥିଲେ ବି ସେ ସୁଗୁଣକୁ କେହି ଆଦର କରିବେ ନା। ଜଣେ କହିବ ମୋର ମୁଁ ବହୁତ ମୋର ବହୁତ ଗୁଣ ଅଛି କିନ୍ତୁ ମୋ ବାପାକୁ ମାନୁନି, ଜଣେ ବାପାଙ୍କର କଥାକୁ ମାନୁନି କିନ୍ତୁ ବହୁତ ସୁଗୁଣୀ ଲୋକ, ତା ସୁଗୁଣର ମୂଲ୍ୟ କ'ଣ। ଏ ଜଗତରେ ଯେଉଁମାନେ ତଥାକୃତ ଭଦ୍ର ବୋଲି କହୁଛନ୍ତି ବହୁତ ସୁନ୍ଦର ଗୁଣ ଅଛି, ତାଙ୍କୁ ପଚାରନ୍ତୁ ଆପଣଙ୍କର ସୁନ୍ଦର ଗୁଣ ଅଛି ଆମେ ମାନୁଛୁ। ଜଣଙ୍କର ସୁନ୍ଦର ଗୁଣ ଅଛି କିନ୍ତୁ ବାପାକୁ ମାନୁନି, ତା ସେ ଗୁଣର ମୂଲ୍ୟ କ'ଣ। ଜଣଙ୍କର ସବୁ ଖରାପ ଗୁଣ ଅଛି ସେ କହୁଛି ବାପା ଆପଣ ମୋର ବାପା, ତାର ଶ୍ରେଷ୍ଠ କିଏ। ଏଠି କହୁଛନ୍ତି ସ୍ୱାମୀପାଦ ନୃସିଂହରେ ପ୍ରଶ୍ନ ଉଠାଉଛନ୍ତି, ପ୍ରହ୍ଲାଦ ତୁମେ କହୁଛ ବରିଷ୍ଠ ଶ୍ରେଷ୍ଠ ହେଇଯିବ ଯେ ପାଦାରବିନ୍ଦ ବିମୁଖ ବୈଷ୍ଣବ ଏ ବ୍ରାହ୍ମଣ ଶ୍ରେଷ୍ଠ ନୁହେଁ, ଦ୍ୱାଦଶ ଗୁଣ ଥାଏ କିଭଳି ଶ୍ରେଷ୍ଠ ହବ ତାର, ମୁଁ ଯୋଉ ଏଇ ବ୍ରାହ୍ମଣ ଯୋଉ ଗୁଣ ଗୁଡ଼ିକର କିଛି ମୂଲ୍ୟ ନାହିଁ ସେ ଧାରଣ କରିଛି। ପ୍ରହ୍ଲାଦ ନା ପ୍ରଭୁ କିଛି ମୂଲ୍ୟ ନାହିଁ, ଏ ଗୁଣ ଗୁଡ଼ିକୁ ଯଦି ସେ ଧାରଣ କରିଛି। ଏଠି ସେ କହୁଛନ୍ତି ପ୍ରାଣମ ପୁନାତି ସକୁଳ ନ ତ ଭୁରିମାନା, ସେ ନିଜକୁ ଶୋଧନ କରିପାରେ ନା, ତା କୁଳକୁ କ'ଣ ସେ ପବିତ୍ର କରିବ, ସେ ନିଜକୁ ଶୋଧନ କରିପାରେ ନା, କାହିଁକି ଶୋଧନ କରିପାରେ ନା। ଏଠି ସ୍ୱାମୀପାଦ କହୁଛନ୍ତି ଯତ ଭକ୍ତିହୀନସ୍ୟ ଏତେ ଗୁଣା, ଯେ ଭକ୍ତିହୀନ ତାର ଏଇ ବାରଟି ଗୁଣ କହୁଥିପାଇଁ ଏଠି କହୁଛନ୍ତି ଗର୍ବାଦୟ ଏବ ଭବନ୍ତି ନ ତୁ ଶୁଦ୍ଧ ଏ। ସ୍ୱାମୀପାଦ କହୁଛନ୍ତି ଭକ୍ତିହୀନର ଏ ସମସ୍ତ ଗୁଣ ଗର୍ବ ହେତୁ ହିଁ ହେଇଥାଏ, ଗର୍ବ ହେତୁ ଏସବୁ ଗୁଣ ପ୍ରକଟ ହେଇଛି କିନ୍ତୁ ଶୁଦ୍ଧ ଏ ନ ତୁ ଶୁଦ୍ଧ, ତାକୁ ଶୁଦ୍ଧିକରଣ। ତେଣୁ ଗୁଣ କ'ଣ ଅଛି? ବଡ଼ ହେଉଛି ଭଗବାନଙ୍କର ଭକ୍ତି। ଏକାଦଶ ସ୍କନ୍ଦରେ ଭଗବାନ କହୁଛନ୍ତି, ଏଇ ଭକ୍ତମାନଙ୍କ ପାଇଁ ବହୁତ ଗୁରୁତ୍ୱ ଜିନିଷ ଏ ଶ୍ଳୋକରେ କହୁଛନ୍ତି, ଭକ୍ତି ବିନା ଜୀବକୁ ଅଲଗା କୌଣସି ଗୁଣ ଶୋଧନ କରେ ନା। ଭଗବାନ ପ୍ରମାଣ କରୁଛନ୍ତି ଉଦ୍ଧବଙ୍କ ଭକ୍ତିରେ। ଏ ପ୍ରଥମ ଜିନିଷ ଆମେ ଜଣେ ପୁରା ଶୁଦ୍ଧ ହବ ଜଣେ ଭକ୍ତି ଆଚରଣ କରିବା ନା। ପ୍ରହ୍ଲାଦ ମହାରାଜ ବହୁତ ଯୁକ୍ତି ଦେଇ ବହୁତ ସୁନ୍ଦର ସୁନ୍ଦର ଯୁକ୍ତି ଦେଇ କହୁଛନ୍ତି, ପ୍ରାଣମ ପୁନାତି ସକୁଳ ଅଗତ ଭୂରିମାନ। ଭକ୍ତି ବ୍ୟତୀତ ବହୁ ବ୍ୟକ୍ତି ଜଗତରେ ଆମେ ଦେଖୁଛେ, ତାଙ୍କର ସୁନ୍ଦର ସୁନ୍ଦର ଗୁଣ ଅଛି, ବହୁତ ସୁନ୍ଦର ଗୁଣ। ଭକ୍ତଠାରୁ ଗୁଣରେ ସେମାନେ କୋଟି କୋଟି ଗୁଣରେ ମୌଡ଼ମଣି, କିନ୍ତୁ ସେ ଗୁଣ ଗୁଡ଼ିକ ଗର୍ବାଦୟ ନ ତ ଶୁଦ୍ଧ ହେଇ ସମ୍ବାଦ କହୁଛନ୍ତି, ଭକ୍ତିହୀନସ୍ୟ ଏତେ ଗୁଣ ଗର୍ବାଦୟ ଭବନ୍ତି ନ ତ ଶୁଦ୍ଧ ହେ। କାରଣ ଭଗବାନଙ୍କୁ ମାନୁନାହାନ୍ତି ସେମାନେ, ତାଙ୍କର ସତ୍ୟ ଗୁଣ ଥାଉ କି ଦ୍ୱାଦଶ ଗୁଣ ଥାଉ, ସୁନ୍ଦର କଥା ସବୁ ଥାଇପାରେ, କିନ୍ତୁ ସେମାନେ ଏଇଟା ତାଙ୍କର ଭୂଷଣ କ'ଣ ନା ଗର୍ବରେ ଗୁଣ ଗୁଡ଼ିକୁ ଧରିଛନ୍ତି, ତାଙ୍କୁ ଶୁଦ୍ଧି କରିପାରେ ନା। ଆଉ ସପୋଜ କୁଳରେ ଜନ୍ମ ଯିବ, ଚଣ୍ଡାଳ କୁଳରେ ଜନ୍ମ ହେଇଛି, ବରିଷ୍ଠ ମନ୍ୟେ ପ୍ରହ୍ଲାଦ ମହାରାଜ ଏମିତି ପ୍ରବଚନ ଭଗବାନ ନୃସିଂହଦେବରେ ଯୁକ୍ତି ଦେଇ କହିଛନ୍ତି, ମନ୍ୟେ ମୁଁ କହୁଛି, ମୁଁ ଜ୍ଞାନ କରୁଛି, ସପୋଜମ ବରିଷ୍ଠମ, ମୁଁ କହୁଛି ପ୍ରଭୁ, ମୁଁ ଏଟାକୁ ଶ୍ରେଷ୍ଠ ମନେ କରୁଛି। ଏ ମନ୍ୟେ ଶବ୍ଦ ବହୁତ ବଡ଼, କ'ଣ ସେ ମହାଜନ ନା ମନ୍ୟେ। ଭଗବାନ କହୁଛନ୍ତି କାହିଁକି ତୁମେ ଏତେ ଶ୍ରେଷ୍ଠ ବୋଲି ମନେ କରୁଛ, ପୁନାତେ ସକଳ ଉନ୍ନତ ଭୂରି ମାନା, ଯାହାର ଏତେ ସୁନ୍ଦର ଗୁଣ ଅଛି ସେ ନିଜକୁ ପବିତ୍ର କରିବାର ନା, ତା କୁଳକୁ କ'ଣ ପବିତ୍ର କରିବ। ବ୍ରହ୍ମାଜୀ ଶିବଜୀ ନୃସିଂହଦେବ ବସିଛନ୍ତି, ସମସ୍ତେ ପ୍ରବଚନ ଶୁଣୁଛନ୍ତି ଆଜ୍ଞା, ପ୍ରହ୍ଲାଦ ମହାରାଜଙ୍କ ପ୍ରବଚନ କିଭଳି ଅଦ୍ଭୁତ ଯୁକ୍ତି ଦେଉଛନ୍ତି, ଭକ୍ତି ବ୍ୟତୀତ କୌଣସି ଗୁଣ ଆପଣଙ୍କୁ ଶୋଧନ କରିବ ନା, କୌଣସି ଗୁଣ ଶୋଧନ କରିବ ନା। ଧର୍ମ ସତ୍ୟାଦୟ ଉପେତ ବିଦ୍ୟା ବା ତପସନ୍ୟୁତା ମତ ଭକ୍ତ ଉପେତ ଆତ୍ମାନ ନ ଚ ସମ୍ୟକ ପୁନାତି। ଭଗବାନ ଉଦ୍ଧବ କହୁଛନ୍ତି, ଭଗବାନ କହୁଛନ୍ତି, ଚକ୍ରଧର ପ୍ରଶ୍ନ ଉଠାଉଛନ୍ତି, ଉଦ୍ଧବ ପଚାରୁ ଭଗବାନ ପଚାରନ୍ତି ଉଦ୍ଧବଙ୍କୁ, କିଞ୍ଚ ଧର୍ମ ଜ୍ଞାନ ଜ୍ଞାନ ପାପନାଶକେ ତ ଅପି। ଧର୍ମ ଜ୍ଞାନର ତ ଧର୍ମ ଜ୍ଞାନ ଏ ଯୋଉ ବାରଟା ଗୁଣ ଅଛି ତ ପାପକୁ ନଷ୍ଟ କରିଦବ, ଆପଣ ଯାହାକୁ ନିନ୍ଦା କରୁଛନ୍ତି। ଭଗବାନ କହୁଛନ୍ତି ନାଇଁ ନାଇଁ, ଭକ୍ତି ସାହିତ୍ୟ ନେବ, ଭକ୍ତି ସହିତରେ ଭକ୍ତି ରହିତ ଏ ଜଗତରେ ଯେତେ ସୁନ୍ଦର ଗୁଣ ଅଛି ପ୍ରହ୍ଲାଦ କହୁଛନ୍ତି, ଏ ବାରଟି ଗୁଣ ଯୋଗକୁ ଶୋଧନ କରିବା। ଭଗବାନ ସେଥିପାଇଁ କହୁଛନ୍ତି ସତ୍ୟ ଧର୍ମ ସତ୍ୟା ସତ୍ୟ ଦୟା ଉପେତ ବିଦ୍ୟା ବା ତପସ୍ୟୁତା, ବିଦ୍ୟା ଅଛି ତପସ୍ୟା ଗୁଣ ଅଛି, ମଦଭକ୍ତି ଉପେତ ଆତ୍ମନ। ମଦଭକ୍ତି କହିଲା ଭଳିଆ ଆଙ୍ଗୁଠି କି ବକ୍ଷ ସ୍ଥଳରେ ଲଗେଇ ଭଗବାନ ଉଦ୍ଧବଙ୍କୁ କହିଲା ଭଳି କହୁଛନ୍ତି, ଉଦ୍ଧବ ମୋ ଭକ୍ତି ବିନା ଏ ଧର୍ମ ଧର୍ମ ଦୟା ଜ୍ଞାନ ତପସ୍ୟା ନ ଚ ସମ୍ୟକ ପୁନାତି, ବ୍ୟକ୍ତିକୁ ପବିତ୍ର କରେ ନା। ଯଦି ଯୁକ୍ତି କରାଯିବ ଉଦ୍ଧବ ଯଦି କହିବେ ନା, ଆମେ ଦେଖୁଛୁ ବହୁତ ବ୍ୟକ୍ତି ତାଙ୍କ ପାପ ଛଡ଼େଇଛନ୍ତି, ଏଠି କହିଛନ୍ତି କିଞ୍ଚ ଧର୍ମ ଜ୍ଞାନାଦି ନାମ ପାପ ନାଶକତ୍ୱ ନ ପି, ଧର୍ମ ଜ୍ଞାନ ଏଗୁଡ଼ିକ ପାପ ନାଶ କରେ, କିନ୍ତୁ ଭକ୍ତି ସାହିତ୍ୟ ନେବ, ଭକ୍ତି ସହିତ ଆଜ୍ଞା, ଭକ୍ତି ବିନା ଧର୍ମ ଜ୍ଞାନ ତପସ୍ୟା ଗୁଡ଼ିକ ଜୀବକୁ ଶୋଧନ କରିପାରିବନି। ଆଉ ଭକ୍ତି ରାହିତ୍ୟ ନା ତୁ ଓ ଭକ୍ତି ରାହିତ୍ୟ ନା ତୁ କିଞ୍ଚିତ ମାତ୍ର ଏବେ ଇତିହାହ, ଭକ୍ତି ରହିତ ଏ ଯେତେ ଗୁଣ ଅଛି କିଞ୍ଚିତ ବି ଜୀବକୁ ଶୋଧନ କରିବ ନା, କିଞ୍ଚିତ ବି ଜୀବକୁ ଶୋଧନ କରିବ ନା, ସେ କେତେ ଭଦ୍ର ହଉ କେତେ କ'ଣ ବି ହଉ ଶୋଧନ କରିବ। ପ୍ରହ୍ଲାଦ ମହାରାଜ ସେ କହୁଛନ୍ତି ନା, ସୋପଚ ପାଦାରବନ୍ଧ ବିମୁଖତା ବିମୁଖା ସୋପଚ ବରିଷ୍ଠମ। ଆଚ୍ଛା ଜଣେ ଯଦି ଜଣେ ଯୁକ୍ତି କରେ, ଆରେ ଭକ୍ତ ତ ବିଶ୍ୱ ଭିତରେ ବୁଡ଼ି ଯାଉଛି, ଆମେ ଦେଖୁଛୁ ବହୁତ ଭକ୍ତ, ଯଦି ଜ୍ଞାନୀ ଜଣେ ଜ୍ଞାନୀ ଜଣେ ଯୋଗୀ ତଥାକଥିତ କର୍ମୀ ଯୁକ୍ତି କରେ, ଆମେ ଦେଖୁ ତ ଭକ୍ତ ସେମାନେ ମାଳା ଗଡ଼ୁଛନ୍ତି ନାମ କରୁଛନ୍ତି, କିନ୍ତୁ ସେମାନେ ତ ବିଷୟ ପ୍ରତି ଆକୃଷ୍ଟ ହେଇଯାଉଛନ୍ତି, ତାଙ୍କୁ କିଭଳି ଶ୍ରେଷ୍ଠ ବୋଲି କୁହାଯିବ। ଭଗବାନ ତାକୁ ବି କହିଛନ୍ତି ଭାଗବତରେ, ଆପଣ ଭକ୍ତର ମର୍ଯ୍ୟାଦା ଜଗତରେ ଜାଣିବେ ତ ତିଳକ ମାଳିର ମର୍ଯ୍ୟାଦା ଜାଣିବାକୁ ହେଲେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କ ଟୀକାକୁ ପଢ଼ିବାକୁ ପଡ଼ିବ। ସେମାନେ କିଭଳି ମହାନ ଆଚାର୍ଯ୍ୟ ଭକ୍ତିକୁ ଏତେ ଉନ୍ନତ ସ୍ଥିତିରେ ଭକ୍ତକୁ ଦେଖନ୍ତି, ଭକ୍ତିକୁ ସ୍ଥାନ ଦେଇଛନ୍ତି, ସେଗୁଡ଼ିକ ଶୁଣିଲେ କେବଳ ଆପଣ ଜାଣିପାରିବେ ଭକ୍ତ ଏ ଜଗତର କେତେ ବଡ଼ ଜାଗୃତ କୁହନ୍ତି। ଭକ୍ତ ହେଉଛନ୍ତି ଏ ଜଗତର ଅଳଙ୍କାର, ସାଧୁ ହେଉଛନ୍ତି ଭୂଷଣ। ଏଠି କହୁଛନ୍ତି ଭଗବାନ ଉତ୍ତମ କେବଳ ଯୁକ୍ତି କରି କହୁଛନ୍ତି, ବାଧ୍ୟମାନ ପିମାଦ ଭକ୍ତ ବିଷୟ ଅଜିତେନ୍ଦ୍ରିୟ ପ୍ରାୟ ପ୍ରଗଲ୍ଭୟା ଭକ୍ତ୍ୟା ବିଷୟନ ଅଭିଭୂୟତେ। ଏଇ ପ୍ରବଚନ ଶୁଣିକି ଭାବିବା ଉଚିତ ନା ଆମେ ବିଷୟ ଭକ୍ତ ଆମେ ବିଷୟ ହେଇକି ବି ରହିବୁ, ଏଇଟା ନୁହେଁ। ଶାସ୍ତ୍ର ଯୋଉ ଜିନିଷ ଗୁଡିକ କହିଛନ୍ତି ଅନ୍ୟ ନିକଟରେ ସୁଗୁଣ ଦେଖିବା ପାଇଁ, ସାଧୁର ଲକ୍ଷଣ ତ ଶାସ୍ତ୍ର ପାଇଁ ତିତିକ୍ଷ କାରୁଣିକ ସୁହୃଦ ସର୍ବଦେହୀ ନାମ ଅଜାତ ଶତ୍ରୁବସନ୍ତା ସାଧୁ ବି ସାଧୁ ଭୂଷଣା, ଏଇଟା ଅନ୍ୟମାନଙ୍କ ନିକଟରେ ଦେଖିବା ପାଇଁ ଶାସ୍ତ୍ର କହିନାହାନ୍ତି। ଆଜି ଭକ୍ତ ସମାଜ ବହୁତ ବିପଦରେ ପଡିଛନ୍ତି, ଭାଗବତକୁ ଅଲଗା ନିକଟରେ ଦେଖୁଛନ୍ତି। ଯେତେବେଳେ ଶାସ୍ତ୍ରରେ ସାଧୁ ଗୁଣ ଭକ୍ତ ଗୁଣ ଦିଆଯାଇଛି ନିଜକୁ ଦେଖିବା ପାଇଁ, ଅନ୍ୟକୁ ମାପିବା ପାଇଁ ସାଧୁ ଏଟା ଦିଆଯାଇନି ଅସ୍ତ୍ର। ସେ ସାଧୁ କି ନାହିଁ ମୁଁ ଭାଗବତ ପଢିକି ଜାଣିବି ନା, ଭାଗବତ ଦେଇଛନ୍ତି ଏ ଗୁଣ ଗୁଡିକୁ ନିଜକୁ ଜାଣିବା ପାଇଁ। ମୋର ତିତିକ୍ଷା ଗୁଣ ଅଛି କି, ମୋର କାରୁଣିକ ଗୁଣ ଅଛି କି, ଏ ଭାଗବତ ଯୋଉ ଅସ୍ତ୍ର ଦେଇଛନ୍ତି ନିଜକୁ ଜାଣିବା ପାଇଁ, ସାଧୁକୁ ମାପିବା ପାଇଁ ନାହିଁ, ଭକ୍ତକୁ ମାପିବା ପାଇଁ ନାହିଁ। ଏସବୁ ବି ଓଲଟା ହେଇଯାଇଛି ବର୍ତ୍ତମାନ, ହରିକଥା ଶ୍ରବଣର ଅଭାବରେ ଭକ୍ତି ରାଜ୍ୟର ହରିଦାସ ଆମର ଭକ୍ତିରା ଠାକୁରଙ୍କ ଦୁର୍ଭିକ୍ଷ, ତାର ପରିଣାମ ଭକ୍ତମାନେ ଭକ୍ତିର ମହତ୍ତ୍ୱକୁ ଜାଣିପାରୁନାହାନ୍ତି। କେବଳ ହରିକଥା ସ୍ୱାମୀପା ଜଣେ ଆଚାର୍ଯ୍ୟ ମୁଁ ଦେଖିଲି ଯେତେ ଗ୍ରନ୍ଥ ସାରା ଖେଳେ ହରିକଥା ହରିକଥା, ଇଏ ଜୀବାତ ଇଏ ଜୀବନ। ଏଇ ଭଗବାନ କହୁଛନ୍ତି ମୋ ଭକ୍ତ ବିଷୟ ଦ୍ୱାରା ଅଜିତେନ୍ଦ୍ରିୟ ହେଇଥିବ, ବିଷୟରେ ସେ ବୁଡ଼ିକି ରହିଥିବ କିନ୍ତୁ ସେ ଶ୍ରେଷ୍ଠ। ତା ମାନେ ଭକ୍ତ ଭାବିବା ଉଚିତ ନୁହେଁ ମୁଁ ବିଷୟରେ ବୁଡ଼ିକି ରହିଛି ମୁଁ ଅଜିତେନ୍ଦ୍ରିୟ ମୁଁ ଶ୍ରେଷ୍ଠ ନା। ଆମେ ଏଇ ଜଣେ ଅଜିତେନ୍ଦ୍ରିୟ ଜଣେ ବିଷୟ ଭକ୍ତକୁ ଦେଖି କହୁଛେ ରେ ସେ ତ ଭକ୍ତ ହେଇଛି ସେ ବିଷୟରେ ବୁଡ଼ିକି ରହିଛି, ଆମେ ଏଭଳି ବ୍ୟବହାର କରୁଛେ। କିନ୍ତୁ ଭଗବାନ କହୁଛନ୍ତି ତୁମେ ଭାଗବତ ନିଜ ପାଇଁ ବ୍ୟବହାର କର। ପ୍ରହ୍ଲାଦ ଯୋଉ ସ୍ତୁତି କରିଛନ୍ତି ନିଜ ପାଇଁ ଆଜ୍ଞା ସ୍ତୁତି କରିଛନ୍ତି, ନିଜର ଗୁଣକୁ ବିଚାରି ବିଚାରି ଖୋଲି ଖୋଲି ସ୍ତୁତି କରୁଛନ୍ତି। ପ୍ରଭୁ ମୁଁ ଶୁଣିଛି ଗୁରୁଦେବଙ୍କ ନିକଟରୁ, ଆଉ ମୁଁ ଦେଖୁଛି ମୋର ଅନୁଭବ ମୁଁ କହୁଛି ମୋର ଯୋଗ୍ୟତା ମୁଁ କହୁଛି, ସେ ଶାସ୍ତ୍ରକୁ ନିଜ ପାଖରେ ଲଗାଉନାହାନ୍ତି। ଶାସ୍ତ୍ର ଯୋଉ ଗୁଣ ଗୁଡିକ ଦିଆଯାଇଛି ନିଜ ପାଖରେ ଦେଖିବା ପାଇଁ, ପର ନିକଟରେ ସେ ଗୁଣ ଦେଖିବା ପାଇଁ କୁହାଯାଏ। ସେ ତିତିକ୍ଷା କି ନୁହେଁ, ସେ କାରୁଣିକ କି ନୁହେଁ ନା। ଏଠି କହୁଛନ୍ତି ପ୍ରାଣ ଆପଣାତି ସକୁଳ ଅନତ ଭୂରିମାନ, ସେ ଅର୍ଥ ଏଠି କୁହାଯାଉଛନ୍ତି ବାଧ୍ୟମାନ ବି ମତ ଭକ୍ତ, ମୋ ଭକ୍ତ ଅଜିତେନ୍ଦ୍ରିୟ ଆଉ ବିଷୟ ହେଇଥିଲେ ବି ବାଧ୍ୟମାନ ବିଷୟ ଦ୍ୱାରା ଆକୃଷ୍ଟ ହେଉଛି। ଭଗବାନ ଉତ୍ତମଙ୍କୁ ଏ କଥା ଏଇ ଆମେ ଯାହା ଶୁଣୁଛେ, ଭଗବାନ ପରମଧାମକୁ ଯାଉଛନ୍ତି, ପରମଧାମ ଯିବା ପୂର୍ବରୁ ଏଇ ଭକ୍ତର ସ୍ଥିତିକୁ ଭଗବାନ ଉତ୍ତମଙ୍କୁ କହିକି ଯାଉଛନ୍ତି। ପ୍ରାୟ ପ୍ରଗଲ୍ଭୟା ଭକ୍ତା ବିଷୟ ନ ଅଭିଭୂୟତେ, ପ୍ରାୟ ପ୍ରଗଲ୍ଭୟା ଭକ୍ତା ଭଗବାନ ଉଦ୍ଧବ କହିଲେ ଉଦ୍ଧବ ମୋର ଭକ୍ତି ବଡ଼ ପ୍ରାବଲ୍ୟ ବିଷୟ ନ ଅଭିଭୂୟତେ, ସେ ବିଷୟରେ ବୁଡ଼ିଗଲା ଭଳି ଦେଖାଯାଉଥିବ କିନ୍ତୁ ବିଷୟରେ ସେ ବୁଡ଼ିବ ନା ଯଦି ଭକ୍ତିକୁ ଆଶ୍ରୟ କରିଛି ନା। କାହିଁକି ବିଷ୍ଣୁ ଚୁପ୍ରି ଠାକୁର ଟୀକା ଦେଉଛନ୍ତି, ଭକ୍ତର ସ୍ଥିତି ଦେଖନ୍ତୁ, ଜଗତର ସମସ୍ତ ସୁଗୁଣକୁ ଗୋଟିଏ ପାଲାରେ ରଖନ୍ତୁ, ଭକ୍ତର ଭକ୍ତିର ଗୋଟେ କିଞ୍ଚିତ ଗୁଣକୁ ଗୋଟିଏ ପାଖରେ ରଖନ୍ତୁ, ଗୋଟେ ଭକ୍ତର କିଞ୍ଚିତ ଗୁଣକୁ ଭଗବାନ କେବଳ ପ୍ରଣାମ କରୁଛି ସେ ଗୋଟିଏ ଗୁଣ ଗୋଟେ ପାଖରେ ରଖନ୍ତୁ, ଜଗତର ସମସ୍ତ ସୁଗୁଣୀ ଲୋକଙ୍କୁ ଗୋଟେ ପାଖରେ ରଖନ୍ତୁ, ସେ ସମାଇ ପାରିବ। ଏଠି କହୁଛନ୍ତି ଅପିଚମ ଆସ୍ଥା ଚକ୍ରିପାତ କହୁଛନ୍ତି, ଉଦ୍ଧବ କହୁଛନ୍ତି ଏ ଭଗବାନ କହୁଛନ୍ତି ଉଦ୍ଧବଙ୍କୁ ଉଦ୍ଧବ ତୁମେ ରଖ, ତୁମେ ରଖ ସେଠି ତାପତ ଉତ୍ପନ୍ନ ଭାବ ଭକ୍ତ କଥା। ଆରେ ଉତ୍ପନ୍ନ ଯୋଉମାନଙ୍କର ଭକ୍ତି ଉତ୍ପନ୍ନ ହେଇଯାଇଛି ସେ ଭକ୍ତ କଥା ମୁଁ କହୁନି, ଆସ୍ଥା ସେ ଭକ୍ତମାନେ ଥାନ୍ତୁ। ଭକ୍ତ ପ୍ରଥମ ବର୍ତ୍ତମାନ ବି ଭକ୍ତ କୃତାର୍ଥ ହେବ, ଭକ୍ତିର ପ୍ରଥମ ଅବସ୍ଥାରେ ଭକ୍ତ କୃତାର୍ଥ ହେବ। ଭକ୍ତିର ପ୍ରଥମ ଅବସ୍ଥାରେ ଚକ୍ରିତାର କହୁଛନ୍ତି କେମିତି କୃତାର୍ଥ ହୁଏ ବାଧ୍ୟମାନ ଇତି ପ୍ରାୟ ପ୍ରଗଲ୍ଭୟା ପ୍ରାୟଣ ଏବ ପ୍ରବଳୀ ଭବନ୍ତି ଆକି ପୁନଃ ପ୍ରଗଲ୍ଭୟ ଭକ୍ତି ଏତେ ପ୍ରବଳୀ ପ୍ରଥମ ଅବସ୍ଥାରେ ଭକ୍ତି ଜଣେ ଆଶ୍ରୟ କଲା ମାନେ ବିଷ ତାଙ୍କୁ ବାଧିତ କରିପାରିବ ନା ସେ ଯୁକ୍ତି ଦେଇ କହୁଛନ୍ତି କି ଜଣେ କହିପାରନ୍ତି ଆପଣ ଭକ୍ତ ହେଇଛନ୍ତି ବୋଲି ଆପଣ ଭକ୍ତକୁ ପ୍ରଶଂସା କରି କହୁଛନ୍ତି ଭଗବାନ ନିଜେ କହୁଛନ୍ତି ଆଜ୍ଞା ଯଦବା ଜ୍ଞାନୀ ପ୍ରକରଣରେ ଯଥା ଦୁରାଚାର ଜ୍ଞାନୀ ନିନ୍ଦିଷ୍ୟତେ ଜ୍ଞାନୀ ପ୍ରକରଣ ଯେତେବେଳେ ଆସୁଛି ଦୁରାଚାର ଜ୍ଞାନୀକି ନିନ୍ଦା କରାଯାଉଛି ଯିଏ ଛଅଟା ଇନ୍ଦ୍ରିୟକୁ ଜୟ କରୁନି ସେ ଜ୍ଞାନୀ ହେଇପାରିବନି ନିନ୍ଦା କରାଯାଉଛି ଯଥା କର୍ମ ପ୍ରକରଣରେ କର୍ମୀକୁ ବି ନିନ୍ଦା କରାଯାଇଛି ଆଚ୍ଛା ଭକ୍ତ ପ୍ରକରଣରେ ଭକ୍ତି ଭକ୍ତକୁ କେତେବେଳେ ନିନ୍ଦା କରାଯାଇଛି ଭକ୍ତକୁ ନିନ୍ଦୁକ ଭକ୍ତକୁ ପ୍ରଶଂସା କରାଯାଇଛି ଚକ୍ରିପାଦ ଯୁକ୍ତି ଦେଉଛନ୍ତି ଦେଖନ୍ତୁ ଭକ୍ତ ପାଇଁ ଭକ୍ତ କୋଭଳି ସ୍ଥିତିରେ ଚକ୍ରିପାଦ ଦର୍ଶନ କରୁଥିଲେ ଏଠି ଲେଖୁଛନ୍ତି ତଥାପତ୍ର ଭକ୍ତ ପ୍ରକରଣରେ ଦୁରାଚାର ଭକ୍ତ ନ ନିନ୍ଦେ ଭକ୍ତ ପ୍ରକରଣରେ ଦୁରାଚାର ଭକ୍ତକୁ ନିନ୍ଦା କରାଯାଏନି ନିଷିଦ୍ଧମ୍ ଭଗବାନ ଭକ୍ତ ପ୍ରକରଣରେ ଦୁରାଚାର ଭକ୍ତକୁ ନିନ୍ଦା କରିବା ପାଇଁ ନିଷେଧ କରିଦେଇଛନ୍ତି କେଉଁଠି ନିଷେଧ କରିଛନ୍ତି ଭଗବତ ଗୀତା ଅପିଚେତ ସୁଦୁରାଚାର ଭଜତେ ମାମ ମନନ୍ୟଭାବ ସାଧୁରୀବ ସମନ୍ତବ୍ୟ ସମଗ୍ର ବ୍ୟବସ୍ଥିତ ଭଗବାନ ନିଷେଧ କରିଛନ୍ତି ଏଇଟା ମୋର ମନ୍ତବ୍ୟ ଚକ୍ରତା ଯୁକ୍ତି ଉଠାଉଛନ୍ତି ଅର୍ଜୁନ ପ୍ରଶ୍ନ କରୁଛନ୍ତି ପ୍ରଭୁ ଆପଣଙ୍କ ଭକ୍ତ ବୋଲି ଆପଣ ଟିକେ ଅଧିକ ଆକର୍ଷିତ ହେଇକି ଏମିତି ବଢେଇ କହିଦେଉଛନ୍ତି ଆପଣ ଭକ୍ତ ଦୁରାଚାରୀ ହେଲେ ବି ଆପଣ ଗ୍ରହଣ କରିନେବେ କଣ ସମାଜ ମାନିନେବ ସମସ୍ତେ ଜ୍ଞାନୀ ଯୋଗୀ ମାନିବେ ଭଗବାନ କହୁଛନ୍ତି ସେମାନେ ଯଦି ନ ମାନିବେ ଏଇଟା ତାଙ୍କ ପାଇଁ ପ୍ରତ୍ୟବା ମୋର ଭକ୍ତ ଦୁରାଚାରୀ ହେଲେ ବି ତାକୁ ସାଧୁ ଜ୍ଞାନ କରିବ କାହିଁକି ନା ପ୍ରାୟ ପ୍ରଗଣ ଭୟା ଭକ୍ତ ଭକ୍ତି ପ୍ରବଳୀ ଚକ୍ରତା ଯୁକ୍ତି ଦେଉଛନ୍ତି କିନ୍ତୁ ତା କେହି ଏଇ ପ୍ରବଚନ ଶୁଣି ଭାବି ଆସୁଛନ୍ତି ମୁଁ ବିଷୟରେ ରହିଛି ମୁଁ ଅଜିତ ଇନ୍ଦ୍ରରେ ରହିଛି ମାନେ ମୁଁ ହି ଭକ୍ତ ନା ନିଜ ଭିତରେ ନିଜ ଅନ୍ତର ଜାଣିବା ଦରକାର ମୋର ଏସବୁ ଗୁଣ ଅଛି କି ନାହିଁ ଏବଂ ଏଠି କହୁଛନ୍ତି ବହୁତ ସୁନ୍ଦର ଯୁକ୍ତି ଦେଉଛନ୍ତି ଯଥା ବୈରୀକୃତମ କିଞ୍ଚିତ ଶାସ୍ତ୍ରାଘାତମ ପ୍ରାପ୍ତ ସ୍ୟାପି ନ ପରାହ ବିଷ୍ଣୁତା ଶୌର୍ଯ୍ୟମ ସଦ୍ଭାବାତ୍ ଇତି ଆଚ୍ଛା ଯୁଦ୍ଧ କ୍ଷେତ୍ରରେ ଚକ୍ରିପାଦ ଦୁଇଟା ଯୁକ୍ତି ଦେଉଛନ୍ତି ଜଣେ ଯୁକ୍ତି କରିପାରନ୍ତି ଆମେ ଦେଖୁଛୁ ବହୁତ ଭକ୍ତମାନେ ବହୁତ ଦିନର ଜପ କରୁଛନ୍ତି କି ସେମାନେ ତ ବିଷୟ ପ୍ରତି ଆକୃଷ୍ଟ ହେଇଯାଉଛନ୍ତି ସେମାନେ ଭକ୍ତି ପାଇବେ ବୋଲି କଣ ଗ୍ୟାରେଣ୍ଟି ଅଛି ଆଉ ତାଙ୍କୁ ଦେଖିକି ବି କେତେଜଣ ଭକ୍ତ ବି ନିନ୍ଦା କରି ଭକ୍ତି ରାଜ୍ୟରୁ ପଳେଇଯାଉଛନ୍ତି ହଁ ସେ ତା ଦିନ ଜପ କରିକି ସେ ତ ଆକୃଷ୍ଟ ହେଇଯାଉଛନ୍ତି ଆମେ କେମିତି ଆମେ ଆଉ କଣ ପାଇବୁ ନା ପ୍ରାଣ ପୁନାତି ସକୁଳ ନତ ଭୂରିମାନ ଯେତେ ସୁଗୁଣ ଆପଣଙ୍କ ଜଗତରେ ଥାଉ ଆଜ୍ଞା ପ୍ରଭୁଙ୍କ ଭକ୍ତି ପାଇଁ ସବୁ ଅକିଞ୍ଚିତ କର କିଛି ମୂଲ୍ୟ ନାହିଁ କିନ୍ତୁ ଭକ୍ତିକୁ ଆଶ୍ରୟ କରିଛନ୍ତି ମାନେ ଆପଣ ବିଶାଳ ବସ୍ତୁକୁ ଆଶ୍ରୟ କରିଛନ୍ତି କିଭଳି ଯୁକ୍ତି ଦେଉଛନ୍ତି କେହି ଜଣେ ବି କାଟିପାରିବ ନାହିଁ ଚକ୍ରପା ଯୁକ୍ତି ଦେଉଛନ୍ତି ଯେ ଯୁଦ୍ଧ କ୍ଷେତ୍ରରେ ପ୍ରତିପକ୍ଷ ତାଙ୍କୁ ସର ମାରିଛି ପ୍ରତିପକ୍ଷ ସର ମାରିଲା ପରେ ତାର ସେଥିରେ ଆଘାତ ହେଉଛି ଆଘାତ ହେଲେ ସେମାନେ ପରାଜୟ ହେଉଛି ସେଥିରେ ତାର ବୀରତା ବୃଦ୍ଧି ପାଉଛି ଆରେ ଯୁଦ୍ଧ କ୍ଷେତ୍ରରେ ସିଏ ଅଛି ତାକୁ ଟିକେ ସର ମାର ଭଗବାନ କହୁଛନ୍ତି ମୋର ଭକ୍ତ ମୋ ଭକ୍ତିକୁ ଆଶ୍ରୟ କଲାବେଳେ ଯେଉଁ ବିଷୟ ଯିଏ ବାଧନ କରୁଛି ତାକୁ ଏଇଟା ସର ଭଳି କିନ୍ତୁ ସେ ପରାସ୍ତ ହେଇନି ସେ ଯୁଦ୍ଧ କରୁଛି ବର୍ତ୍ତମାନ କିନ୍ତୁ କୁହାଯିବନି ଯେ ଭକ୍ତ ମରିଗଲା ଆରେ ତାର ଶକ୍ତି ଅଛି ବୋଲି ତ ସେ ଯୁଦ୍ଧ କ୍ଷେତ୍ରକୁ ଯାଇଛି ନା ପ୍ରହଲାଦ ଚକ୍ରିପାଦ ଯୁକ୍ତି ଦେଉଛନ୍ତି ଏବଂ ଦ୍ୱିତୀୟ ଯୁକ୍ତି ଦେଉଛନ୍ତି ଜଣେ କହିବ ନା ନା ଆମେ ତ ବହୁତ ଦିନ ହେଲା ଭକ୍ତିକୁ ମାନେ ଦେଖୁଛୁ ବହୁତ ଭକ୍ତ ନାମ ଭଜନ କରୁଛନ୍ତି କଣ ସେ ତ ବିଷୟକୁ ଛାଡ଼ି ପାରୁନାହାନ୍ତି ଯଦି ଏ କଥା କେହି କୁହେ ଭଗବାନ କହୁଛନ୍ତି ନା ତଥାପି ନିରାଶ ହେବାର ନାହିଁ ମୋ ପ୍ରାଗଲ୍ଭୟା ଭକ୍ତା ମୋ ଭକ୍ତି ହେଉଛି ପ୍ରବଳୀକୃତ ଭକ୍ତି ଏଠି କହୁଛନ୍ତି ଯଥାବା ପୀତ ଜ୍ୱରଗ୍ନ ମହା ଔଷଧ ସେ ତତ୍ଦିବେ ତତ୍ଦିବସେ ଆୟାତ ଅପି ଜ୍ୱର ବାଧକ ଅତି ଅବାଧକ ବିଷୟଟା ଭକ୍ତ ନିକଟରେ ଅଛି କିନ୍ତୁ ଅବାଧକ ରୂପରେ ଅଛି ବାଧା ସୃଷ୍ଟି କରିପାରୁନି ତାର ଗୋଟେ ଉଦାହରଣ ଦେଉଛନ୍ତି ଆପଣଙ୍କୁ ପୀତ ଜ୍ୱର ହେଇଛି ପିତ୍ତ ଜ୍ୱର ହେଲା ବେଳେ ଆପଣ ଔଷଧ ଖାଇଦେଉଛନ୍ତି, କିନ୍ତୁ ଔଷଧ ଖାଇଲା ପରେ ବି ଜ୍ୱର ଆସୁଛି କି ନାହିଁ? ଚକ୍ରିପାତକର ସିଦ୍ଧାନ୍ତ ଦେଖନ୍ତୁ ଆଜ୍ଞା, ଏଠି ସେ କହୁଛନ୍ତି ଯେଉଁ ଦିନରେ ତୁମେ ପିତ୍ତ ଜ୍ୱର ହେଇଥିଲା ବେଳେ ଔଷଧ ଖାଇଲ ସେଇ ଦିନେ ତୁମକୁ ଜ୍ୱର ଆସିବ, କିନ୍ତୁ ତା ମାନେ ନୁହେଁ ଯେ ଔଷଧ କାମ କରିବନି। କହୁଛନ୍ତି ଅବାଧ କହିବ ତସ୍ୟ ବିନଶ୍ୟତ ଅବସ୍ଥତ୍ୱ ଦିନାନ୍ତରେ ତ ସମ୍ୟକ ନଷ୍ଟି ଭାବିତ। ଜ୍ୱରଟା ଆସିଗଲା ତାକୁ ଦେଖିଛନ୍ତି ଯେତେବେଳେ ନା ନା ମୁଁ ଔଷଧ ଖାଇ କିଛି କାମ କଲାନି, ନାଇଁ ନାଇଁ ନାଇଁ, ତା ପର ଦିନ ଯେ ସେ ଜ୍ୱରଟା ନଷ୍ଟ ହବ, ଜ୍ୱରଟା ରହିଛି କିନ୍ତୁ ବାଧକ ସୃଷ୍ଟି କରେ, ଅବାଧକ ହିସାବରେ ଅଛି। ତେଣୁ ମୋ ଭକ୍ତ ବିଷୟରେ ଥିଲେ ସୁଦ୍ଧା ଉଭୟ ଅବସ୍ଥା ଭକ୍ତି ଦେବୀ ଯେହେତୁ ଅଛନ୍ତି, ଯେହେତୁ ମେଡିସିନ ସେ ଖାଉଛି, ଜ୍ୱରଟା ଥିଲେ ବି ଜ୍ୱରଟା କମିବ। ତେଣୁ ଭକ୍ତିକୁ ସବୁବେଳେ ଶ୍ରେଷ୍ଠ ମହାତ୍ମା ଦିଆହେଇଛନ୍ତି। ଏଠି ପ୍ରାଣ ପୁନାତି ସକୁଳ ନତ ଭୋରିମାନ, ସେ କହୁଛନ୍ତି ଯିଏ ଭୋରିମାନ ବହୁତ ସୁନ୍ଦର ଗୁଣ ଧରି ଜଗତରେ ବୁଲୁଛନ୍ତି, ପାଦାରବିନ୍ଦ ବିମୁଖ, ପାଦାର ଭଗବାନ ଅରବିନ୍ଦ ପାଦାରବିନ୍ଦ ବିମୁଖ, ଏ ଭଗବାନ ଶ୍ରୀକୃଷ୍ଣଙ୍କର ପାଦପଦ୍ମକୁ ଆଶ୍ରୟ କରିନାହାନ୍ତି, ସେ ନିଜକୁ ପବିତ୍ର କରିପାରିବେ, ନିଜକୁ କେବେ ପବିତ୍ର କରିପାରିବେ, ଆଉ ସ୍ୱପଚକ୍ରରେ ଜନ୍ମ ହେଲେ ବି ସେ ପବିତ୍ର କରିବ। ପ୍ରମାଣ ମହାପ୍ରଭୁ କଲିଲାରେ ମହାପ୍ରଭୁ ଡାକିଲେ ଅଦିତ ଆଚାର୍ଯ୍ୟ, ଯେତେବେଳେ ହରିଦାସ ଠାକୁର ଅଛନ୍ତି, ହରିଦାସ ଠାକୁରଙ୍କୁ ଡାକୁଛନ୍ତି କିଏ? ଦେଖନ୍ତୁ ଭକ୍ତର ଦୈନ୍ୟ ଦେଖନ୍ତୁ, ଭଗବାନ ଉଦ୍ଧବଙ୍କୁ କହିଲେ ଭକ୍ତ ମୋର ଶ୍ରେଷ୍ଠ, ବିଷୟରେ ବାଧିତ ହେଲେ ବି ଶ୍ରେଷ୍ଠ, କିନ୍ତୁ ଭକ୍ତ ଯୋଉ ଶ୍ରେଷ୍ଠ ଜ୍ଞାନ କରେ, ପ୍ରହ୍ଲାଦ ଯୋଉ ଶ୍ରେଷ୍ଠ ଜ୍ଞାନ କରୁନାହାନ୍ତି କେବେ କରୁନାହାନ୍ତି। ଏଠି ସେ ଯେତେବେଳେ ହରିଦାସ ଠାକୁର ଜବରଦସ୍ତି ଡାକୁଛନ୍ତି ଅଦିତ ଆଚାର୍ଯ୍ୟ, ହରିଦାସ ବହୁ ଦୁଃଖିତ ହେଇ କହୁଛନ୍ତି ଅଦିତ ଆଚାର୍ଯ୍ୟ ତୁମର ଭୟ ଅଟେ କି ନାହିଁ? ତୁମେ ମୋତେ ଭୋଜନ ଦେଇଥାନ୍ତ, ତୁମେ ବ୍ରାହ୍ମଣ ସମାଜ ଭିତରେ ମୋତେ ଭୋଜନ ଦେଉଛ? ହରିଦାସ ଠାକୁର ଡାକି ଆଣିଛନ୍ତି ନା ଅଦିତ ଆଚାର୍ଯ୍ୟ, ଆସମ ପିତୃ ଶ୍ରାଦ୍ଧ ତୁମେ ଗ୍ରହଣ କରିବ, ଅଦିତ ଆଚାର୍ଯ୍ୟ ବ୍ରାହ୍ମଣ ଜବ। ହରିଦାସ କହେ ଗୋସାଇଁ କରିନି ବେଦନ, ହରିଦାସ କହେ ଗୋସାଇଁ କହେନି ବେଦନ, ମୋରେ ପ୍ରତ୍ୟେକ ଅର୍ଣ୍ଣ ଦେହ କୋନ ପ୍ରୟୋଜନ, ମୋରେ ପ୍ରତ୍ୟେକ ଅର୍ଣ୍ଣ ଦେହ ମହାମହାବିପ୍ର ଏଥା କୁଳିନ ସମାଜ, ମହାମହାବିପ୍ର ଏଥା କୁଳିନ ସମାଜ, ନୀଚ ଆଦର କର ନା ବାସ ଭୟ ଲାଜ, ନୀଚ ଆଦର କର ଭୟ ଲାଜ। ହରିଦାସ ଠାକୁର ଇଏ ଜଗନ୍ନାଥକୁଳ ଜନ୍ମ ହେଇଥିଲେ, କିନ୍ତୁ ଇଏ ଏ ଶ୍ଳୋକ ଦେଖୁଛନ୍ତି ପ୍ରାଣ ପୁନାତି ସକୁଳ ନତ ଭୂରିମାନ, ବ୍ରାହ୍ମଣ କୁଳରେ ଜନ୍ମ ହେଇଛନ୍ତି ଅଦିତ ଆଚାର୍ଯ୍ୟ, ବ୍ରାହ୍ମଣ ସମାଜ ଭିତରେ ଅଛନ୍ତି, କିନ୍ତୁ କାହାକୁ ଡାକିଲେ ନା ଶ୍ରାଦ୍ଧକୁ ପିତୃ ଶ୍ରାଦ୍ଧ ହରିଦାସଙ୍କୁ ଡାକିଲେ। ହରିଦାସଙ୍କ ଠାକୁର ହରିଦାସ ଠାକୁରଙ୍କ ଦେହରେ ଇଏ ଭକ୍ତିର ଗୁଣକୁ ଦେଖୁଛନ୍ତି, ଇଏ ହେଉଛନ୍ତି ସୋପଚକୁଳରେ ଜନ୍ମ ହେଲେ ଇଏ ବରିଷ୍ଠ ମାଙ୍କୁ ଶ୍ରାଦ୍ଧ ଦେବି, କିନ୍ତୁ ହରିଦାସ ଠାକୁର କ'ଣ କହୁଛନ୍ତି? ଅଦିତ ଆଚାର୍ଯ୍ୟ ମୋତେ ଆପଣ ପ୍ରତିଦିନ କାହିଁକି ଅର୍ଣ୍ଣ ଡାକିକି ଦେଉଛନ୍ତି? ମୁଁ ନିଜ ଲୋକ ଆପଣଙ୍କୁ ଟିକେ ଭୟ ନାହିଁ? ଏଠି କହୁଛନ୍ତି ମହାମହା ବିପ୍ର ଏଥା କୁଳୀନ ସମାଜ, ବଡ଼ ବଡ଼ ବ୍ରାହ୍ମଣ ମାନେ ବ୍ରାହ୍ମଣମାନଙ୍କର କୁଳ, ଏଠି ବ୍ରାହ୍ମଣ ବ୍ରାହ୍ମଣ କୁଳ ଭିତରେ ଆପଣ ରହୁଛନ୍ତି, ଆଉ କୁଳୀନ ସମାଜ ଅତି ଉନ୍ନତ ବ୍ରାହ୍ମଣମାନେ ରହିଛନ୍ତି, ତୁମକୁ ଲାଜ ଲାଗୁନି ଭୟ ଲାଗୁନି? କେମିତି ମୋତେ ଡାକିକି ତୁମେ ଦେଉଛ? ହରିଦାସ ଠାକୁର ଅନ୍ତର୍ଭାବନା, ସେ ଖୁସି ହେଉ ନା ମୁଁ ନିଜ କୂଳରେ ଜନ୍ମ ହେଇଛି, ମୋତେ ଆଦର କରିକି ବ୍ରାହ୍ମଣକୁ ନ ଦେଇ ମୋତେ ଦେଉଛନ୍ତି, ସେ ଆଦର ନାହିଁ, ସେ ଆଉ ଦୈନ୍ୟ ହେଇଯାଉଛି। ହରିଦାସ ଠାକୁର ଅଦିତ ଆଚାର୍ଯ୍ୟ ବୋଲି ତୁମେ ଭୟ କରନା, ଆଚାର୍ଯ୍ୟ କହେ ନା ତୁମି ନା କରି ଭୟ, ଆଚାର୍ଯ୍ୟ କହେ ନା ତୁମି ନା କରିହ ଭୟ। সেইয়া চরিব যেই শাস্ত্র মত হইয়া চরিব যেই শাস্ত্র মত হইয়া তুমি খাইলে হইয়া কোটি ব্রাহ্মণ ভোজন তুমি কোটি ব্রাহ্মণ ভোজন এত বলি শ্রাদ্ধ পাত্র করাইলা ভোজন এত বলি হরিদাস ঠাকুর তো দৈন্যের কুছন্তি মহামহা এ মহামহা বিপ্রয় থা কুলীন সমাজ মহামহা বিপ্রয় অনেক এটা কুলীন সমাজ তা ভিতরে মতো তুমি মুসলমান কুলে জন্ম মতো ডাকি তুমি শ্রাদ্ধ পাত্র দৌছ ভোজন দৌছ অদিত আচার্য কৌছ না আচার্য কহিন তুমি না করি অভয় সেই আচরিব যেই শাস্ত্র মত হয় তুমি ভাল কর না মতো যদি কোণী ব্রাহ্মণ পচার তুমি কাহি মুসলমান দৌছ ভোজন মু এই কথা কহিলি বিপ্রাদ গুণযুতারবিন্দ নাব পাদারবিন্দ বিমুখ সুপচ বরিষ্ঠম মন্যে তদর্পিত মনো বচন হিতার্থ প্রাণ প্রণাতি সকুল মত ভূরিমান এ শাস্ত্র মত মু এটা প্রমাণ দেবি তুমি ভয় কর তুমি ভোজন কর হরিদাস ঠাকুর ভোজন দেবে এই শাস্ত্র মুক্ত সবু অবস্থায় বিষয় বাধিত অবস্থায় বি জগতর সমস্ত ধর্ম দয়া জ্ঞান সমস্ত গুণী লোক ঠার শ্রেষ্ঠ ভগবান একথা নিজ মুখে কুছ নমে অভক্ত চতুর্ভেদী মদ ভক্ত সুপচম প্রিয়ম এই সুপচ শব্দকে ভগবান বারবার লগেছেন শাস্ত্রে মদ ভক্ত গর্বরে ভগবান কুছন্তি আরে কি কুহে মো সুপচ কুলে জন্ম মদ ভক্ত ভগবান গর্বরে কুছন্তি মদ ভক্ত সুপচম প্রিয়ম সন্ডাল কুলে জন্ম হইতে আমার ভক্ত হচ্ছে প্রিয় তস্মিদেয়ম তত্ত্বগ্রাহ্যম সচ পূজ্য যথা অহম মতে যেভাবে পূজা করা যায় মো ভক্ত সেইভাবে সপোজ কুলে জন্ম হইতে সেইভাবে পূজা করা যায় কাহিকি না সে পাদারবিন্দ অরবিন্দ পাদারবিন্দ ভগবান শ্রীকৃষ্ণ পাদারবিন্দরে মন বচন ইয়ে তদর্পিত মন বচন হিতা তার কর্ম তার মন তার বচন সব দিয়ে দিয়েছে ভিতরে জাতি কুলার কম আছে হরিদাস ঠাকুর ভাই ভক্তকে শিক্ষা করবে ভক্ত কেবে হলে ভাবিব না উচ্চ কুলে জন্ম হই কি নিচ্চ কুলে জন্ম হই ভক্তকে যদি পচার তুমি বড় না ছোট মু জগতরে মু গুরুদেব সবলে কই আই এম দি লোয়েস্ট অফ দি লো লোয়েস্ট অফ দি লো মানে উত্তম শ্রেণীঙ্কর তলে রইবনি দুইটা শ্রেণী করা যায় ভক্তর ভক্তকে দুইটা শ্রেণীরে বিভক্ত করা যায় এটি উত্তম ভক্ত মানঙ্কর এটি অধম ভক্ত মানঙ্কর মোর উত্তম ভক্ত মানঙ্কর তলা রইবনি আই এম লোয়েস্ট অফ দি লো এই যে লো ক্যাটাগরির অধম ভক্ত অছন্তি অধম ভক্ত মানঙ্কর ভিতরে মোর যে অধম ইয়ে ভক্তর স্থিতি আই এম লোয়েস্ট অফ দি লো জগতরে সমস্তে ভক্ত মো ব্যতীত তাহলে ভক্তের বীজ অন্তরে উঠিলা বলে জানা ইয়া ব্যতীত ভক্তির গন্ধ আসিয়া বহু কষ্ট বহু কষ্ট ভক্তি রস আস্বাদন করিয়া বহু কষ্ট আচার্য মানক জীবন দেখুন সমস্ত জীবন সেয়া সেপা কিন্তু সুপচ বরিষ্ঠম আর নমে ভক্ত চতুর্বেদী মোর ভক্ত সুপচম প্রিয়ম গোটে এলাকা এই কথাকে মু বিশ্রাম দেউছি এই শ্লোককে ভগবান কইছন্তি প্রতিপাদন করেছেন মহাভারত মহাভারতে জৈমিনি অশ্বপর্বরে যেতবে ভগবান যুধিষ্ঠির মহারাজ রাজসূয় যজ্ঞ করছেন ভগবান পাঁচ জন না পাঁচ জন সংখ্যা করুলে কহিলে যুধিষ্ঠির যুধিষ্ঠির পচাশ প্রভু মু যজ্ঞ করুছি রাজসূয় যজ্ঞ পূর্ণ হল বলে কেমতি জাণবি ভগবান কলে এ তোমার পঞ্চজন্ম সংখ ইয়ে যেত বাজিবে আমি জাণব তোমার যজ্ঞ পূর্ণ হল তোমার মনোকামনা পূর্ণ হব ଯଜ୍ଞ ସରିଗଲେଣି, ପଞ୍ଚଜନ ଯଜ୍ଞର ପରେ ସ୍ନାନ କରିବାକୁ ଯାଆନ୍ତି, ଅବଶ୍ୟାନ୍ତ ସ୍ନାନ। ଯୁଧିଷ୍ଠିର ମହାରାଜ ସ୍ନାନ କରି ସମସ୍ତେ ଦକ୍ଷିଣା ଦେଇକି ଆସିଲେ, କହିଲେ କାହିଁ ପ୍ରଭୁ ତ କହିଥିଲେ ଶଙ୍ଖ ବାଜିବା କଥା, କାହିଁ ଶଙ୍ଖ ବାଜୁନି, ଶଙ୍ଖ ବାଜୁନି। ଆସି ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରୁଛନ୍ତି, ପ୍ରଭୁ ଆପଣ ତ କହିଥିଲେ ଶଙ୍ଖ ବାଜିବା କଥା, କାହିଁ ଶଙ୍ଖଟା ବାଜୁନି। ଭଗବାନ କହିଲେ, ପ୍ରାଣ ପୁନା କେଶକୁଳ ଅନତ ଭୋରିମାନ, କୌଣସି ଭକ୍ତ ଅଛି ଯେଉଁ ଭକ୍ତ କି ଅତି ଐକାନ୍ତିକ, ମୋର ଅତି ଐକାନ୍ତିକ ଅକିଞ୍ଚନ ନିଷ୍କିଞ୍ଚନ ଭକ୍ତ, ତାର ପ୍ରତି ବିଧାନ ହେଇନି, ଏ ରାଜସ୍ୱ ଯଜ୍ଞକୁ ସେ ଆସିନି, ସେଥିପାଇଁ ଶଙ୍ଖ ବାଜୁନି। ଯୁଧିଷ୍ଠିର ମହାରାଜ କହିଲେ, ନା ମୁଁ ସବୁ ଭକ୍ତଙ୍କୁ ତ ଜଣ ଜଣ କରି ଆମନ୍ତ୍ରଣ କରିଛି, ମୁଁ ତ ସମସ୍ତଙ୍କୁ ଜଣେଇଛି। ଭଗବାନ କହିଲେ, ନା ଜଣେ ଭକ୍ତ ଅଛି, ଯୁଧିଷ୍ଠିର ମହାରାଜ କୁହନ୍ତୁ ମୁଁ ତାଙ୍କୁ ଡାକିକି ଆଣିବି। କହିଲେ, ନାଇଁ 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 ନାଇଁ, ମୋ ଭକ୍ତ ଏତେ ନିଷ୍କିଞ୍ଚ, ଭକ୍ତ ନିଜକୁ ଭକ୍ତ ବୋଲି ପରିଚୟ ଦେବାକୁ କଷ୍ଟ ଲାଗେ, ଇଏ ଭକ୍ତ ସ୍ଥିତି ଆଜ୍ଞା, ମୁଁ ଭଗବାନଙ୍କର ଭକ୍ତ ଏକଥା କହିବା ପୂର୍ବରୁ ବହୁତ ବିଚାର କରି କହିବା ଦରକାର, ବହୁତ ବିଚାର କରିକି, ମୁଁ ଜଗତର କର୍ତ୍ତାଙ୍କର ଭକ୍ତ ବୋଲି ମୁଁ ପରିଚୟ ଦେଉଛି, ମୋର ସେ ଗୁଣ ଅଛି ନା, ମୁଁ ଯାହାର ରିପ୍ରେଜେଣ୍ଟେଟିଭ ବୋଲି କହୁଛି, ଯାହାର ପ୍ରତିନିଧି ବୋଲି କହୁଛି, ମୋର ସେ ଗୁଣ ଅଛି ତ। ସେ କହୁ ଭଗବାନ କହୁଛନ୍ତି, ନା ମୋ ଭକ୍ତ ତ କେବେ ଭକ୍ତ ବୋଲି ପରିଚୟ ଦିଏ ନା, ମୁଁ ଯଦି ସେଟା କହିଦେବି ତୁମକୁ ପ୍ରକଟ କରିଦେବି, ସେ ନାରାଜ ହେଇଯିବ। ଯୁଧିଷ୍ଠିର ମହାରାଜ କହିଲେ, ମୁଁ କ'ଣ ଆପଣଙ୍କ ଭକ୍ତ ନୁହେଁ, ଯଦି ଜଣେ ଭକ୍ତ ପାଇଁ ଆଉ ଗୋଟେ ଭକ୍ତ ନାରାଜ ହେଇଯାଏ, ଦୁଇ ଭକ୍ତ ନାରାଜ ହେଇଗଲେ, ତ ଆପଣ ସବୁବେଳେ ଭକ୍ତଙ୍କ ଭକ୍ତଙ୍କ ଭିତରେ ସମାଧାନ କରିଛନ୍ତି, ଆପଣ ତାକୁ ସନ୍ତୋଷ କରିଦେବେ, ଭକ୍ତ ତ ବହୁତ ଚାଲା। ଯୁଧିଷ୍ଠିର ମହାରାଜ କହୁଛନ୍ତି, ଯଦି ସେ ଭକ୍ତଟା ତାକୁ ଭକ୍ତ ବୋଲି ଆପଣ ପ୍ରତିପାଦନ କଲାବେଳେ, ଶ୍ରେଷ୍ଠ ଭକ୍ତ ଯଦି ଆପଣ ତାକୁ ପ୍ରକାଶିତ କରିଦେବେ, ସେ ନାରାଜ ହେଇଯିବ, ଆପଣ ତ ଭକ୍ତ ଭକ୍ତ ଭିତରେ କଳିକି ମେଣ୍ଟାନ୍ତି, ମୋ ପାଇଁ ଆପଣ ଟିକେ କଳି ମେଣ୍ଟାଇ ଦେବେ, ଆପଣ ଟିକେ କୁହନ୍ତୁ ସେ କିଏ, ସେ କେଉଁଠି ଅଛନ୍ତି। ଭଗବାନ ଶ୍ରୀକୃଷ୍ଣ କହିଲେ, ତୁମର ଏଇ ଇନ୍ଦ୍ରପ୍ରସ୍ଥ ପାଖରେ ଅଛନ୍ତି, ତୁମ ଦରବାର ଏଇ ତୁମର ରାଜଧାନୀ ସୀମା ଭିତରେ ଅଛନ୍ତି। ମୋ ରାଜଧାନୀ ସୀମା ଭିତରେ ହଁ, ନା ଆଜ୍ଞା, ମୁଁ ସବୁ ଭକ୍ତକୁ ଆମନ୍ତ୍ରଣ କରିଛି। ଭଗବାନ କହିଲେ, ନାଇଁ ନାଇଁ, ମୁଁ ଭକ୍ତଙ୍କୁ ଆମନ୍ତ୍ରଣ କରିନୁ, ସେ ସୋପଚକୂଳରେ ଜନ୍ମ ହେଇଛି, ତାର ନାମ ବାଲ୍ମୀକ, ସୋପଚ ବାଲ୍ମୀକ, ସେ ସୋପଚକୂଳରେ ଜନ୍ମ ହେଇଛି, ଆଉ ତୁମେ ତାକୁ ଆମନ୍ତ୍ରଣ କରିନ, ସେଥିପାଇଁ ପଞ୍ଚଜନ ଶଙ୍ଖ ବାଜୁନି, ତୁମେ ଯାହାକୁ ଡାକିଛ ନାହିଁ। ଭଗବାନ ଯେତେବେଳେ ଆଦେଶ ଦେଲେ, ସେ କୌଣସି ଦୂତ ପଠେଇଲେନି, ଯୁଧିଷ୍ଠିର ମହାରାଜ ଅର୍ଜୁନଙ୍କୁ ଭୀମସେନଙ୍କୁ ପଠେଇଲେ, ଅର୍ଜୁନ ଭୀମସେନ ଦୁଇ ଜଣ ଗଲେ, ସୋପଚକୂଳ ସୋପଚ ସା ଭିତରେ ତ କେହି ପଶନ୍ତିନି, ପଶି ପଶି ଗଲେ, ପଚାରି ପଚାରି, ଆରେ ବାଲ୍ମୀକି ଘର କେଉଁଠି, ବାଲ୍ମୀକି ଘର କେଉଁଠି, ପଚାରି ପଚାରି ଗଲେ, ପଚାରି ପଚାରି ଗଲେ, ତାର ଘର ଦରମାରେ ପ୍ରବେଶ କଲେ, ଘରେ ପଶିଲା, ସବୁ ଗୋବରରେ ଲିପା ହେଇଛି, ସବୁ ତୁଳସୀ ଗଛ ଲାଗିଛି, ଆଉ ବସିକି ଭଜନ କରୁଛି। ଭୀମସେନ ଅର୍ଜୁନଙ୍କ ଭଳି ଭକ୍ତ ସେ ପଶିଗଲା ପରେ ତାଙ୍କର ମନ ପରିବର୍ତ୍ତନ ହେଇଗଲା, ସେ ଆନନ୍ଦିତ ହେଇଗଲେ, ଉତ୍ଫୁଲ୍ଲିତ ହେଇଗଲେ ସେ ପରିବେଶରେ, ଆଉ ଦେଖିଲେ ବସିକି ତୁଳସୀ ଚଉରା ଭିତରେ ଚାରିକର ତୁଳସୀ ଗଛ ଲାଗିଛି, ବସିକି ଭଜନ କରୁଛି, ଗୋବରରେ ଲିପା ହେଇଛି, ବସିକି ପ୍ରଭୁକୁ ଡାକୁଛି, ଆଉ ଧାର ଧାର ଲୁହ ବୋହୁଛି, ଜାଗା ସବୁ ଭିଜି ଯାଇଛି। ଭୀମସେନ ଅର୍ଜୁନ କହିବା ପାଇଁ ଡରୁଛନ୍ତି, ଆରେ ସୁପୋଚ ସାହି ଏ ସାହିକି କେହି ଆସନ୍ତି ନା, ଆମେ ବି କେବେ ଆସିନୁ, ଇଏ ୟା ଭିତରେ ଏମିତି ଭକ୍ତ ଅଛନ୍ତି। କିନ୍ତୁ ଭଗବାନଙ୍କ ପ୍ରାଣ ପୁନା ଦେଶ କୂଳ ଅନ୍ନତ ଭୂରିମାନ, ତାଙ୍କର ତ ଗର୍ବାଦୟ ଗୁଣ କିଛି ନାହିଁ, ଆଉ ସେ ଜାଣିପାରିଲେ ଭଗବାନ ତାଙ୍କ ଅନ୍ତର ପ୍ରେରଣା ଦେଲେ, ସେ ତାଙ୍କ ଭଜନ ଭାଙ୍ଗିଲେ, ଭଞ୍ଜ ଭାଙ୍ଗି ଦେଖିଲା, ସାଙ୍ଗେ ସାଙ୍ଗେ ପ୍ରଣାମ କଲେ, ପ୍ରଭୁ ଆପଣ କ'ଣ କଲେ, ଆପଣ ଭୀମସେନ ଅର୍ଜୁନ, ଆପଣ ଯୁଧିଷ୍ଠିର ମହାରାଜଙ୍କର ଭାଇ, ଆପଣ ମୋ ଘରକୁ ଆସିଲେ, ସୁପଚ ସାହି ଭିତରେ ମୋ ଘରକୁ ପଶିଲେ, ଆପଣ କାହିଁକି ଆସିଲେ, ଆପଣ କହୁ, ଆପଣ ମୋତେ ଡକେଲେନି କାହିଁକି, ଆପଣଙ୍କର କାମ ଥିଲା, ଆପଣ ଡକେଲେନି କାହିଁକି, ମୋତେ ଆପଣ ମୋ ଘରକୁ ଆପଣ ଆସିଲେ, ନା ଆଜ୍ଞା ଆମର କାମ ଅଛି, ନା ଆପଣଙ୍କର କାମ ଅଛି, ନା ରାଜସ୍ୱ ଯଜ୍ଞ ହେଉଛି, ଆପଣ ଟିକେ ଆଜ୍ଞା ଯିବେ, ଆପଣଙ୍କୁ ଆମନ୍ତ୍ରଣ ନେଲେ। ସୁପଚ ବାଲ୍ମୀକି କହୁଛି, ମୋତେ ଆମନ୍ତ୍ରଣ ଆପଣ କ'ଣ କରୁଛନ୍ତି, ମୁଁ ତ ବିନା ଆମନ୍ତ୍ରଣରେ ପ୍ରତିଦିନ ପ୍ରସାଦ ପାଇକି ଆସୁଛି, ପ୍ରତିଦିନ ବହୁତ ସୁନ୍ଦର ପ୍ରସାଦ ପାଇକି ଆସୁଛି, ନା କେଉଁଠି, ଆରେ ମୁଁ ସୁପଚକୂଳରେ ଜନ୍ମ ହେଇଛି, ମୋତେ ଆମନ୍ତ୍ରଣ କର, ସୁପଚକୂଳ ଆମନ୍ତ୍ରଣ କରାଯାଏ, ସାଧୁମାନେ ପତ୍ର ପ୍ରସାଦ ପାଇ ପକେଇ ଦେଉଛନ୍ତି, ମୁଁ ତ ବହୁତ ଆନନ୍ଦରେ ସାଧୁ ପ୍ରସାଦ ପାଇ ଡେଲି ଆସୁଛି, ମୋତେ କିଛି ଆମ ଆମନ୍ତ୍ରଣ କ'ଣ ଦରକାର, ମୁଁ ଡେଲି ପ୍ରସାଦ ପାଇକି ଆସୁ। ନା ନା ନା, ଆପଣଙ୍କୁ ଯିବାକୁ ପଡ଼ିବ, ଆପଣ କୁହନ୍ତୁ ଆପଣ ଯିବେ କି ନା। ମୁଁ କେମିତି ଯିବି ନା, ଭଗବାନ ଶ୍ରୀକୃଷ୍ଣ ଆଦେଶ ଦେଇଛନ୍ତି, ଭୀମସେନ ଅର୍ଜୁନ କହୁଛନ୍ତି, ନା ପ୍ରଭୁ ଆଦେଶ ଦେଇଛନ୍ତି, ହଁ ଯିବି ମୁଁ। ଆମେ କାଲି ଆସିବୁ ତୁମକୁ ନେଇକି ଯିବୁ। ସୁପଚ ବାଲ୍ମିକରେ ନାଇଁ ନାଇଁ ନାଇଁ, ଆପଣ ଆସିଲେ ହବ ନା, ଆପଣ ଆସିବେନି, ଆପଣ କେବେ ବି ସାହି ଭିତରକୁ ଆସିବେନି, ମୋ ଘରକୁ ଆସିବେନି, ମୁଁ କାଲି ଯାଇ ପହଞ୍ଚିବି, ପ୍ରଭୁ ଆଦେଶ ଦେଇଛନ୍ତି ନା। ତେଣୁ ସୁପଚ ବାଲ୍ମିକି ଯିବା ପୂର୍ବରୁ ଏ ଜମିନ ଅଶ୍ୱମେଧ ପର୍ବରେ ବର୍ଣ୍ଣନା ଅଛି, ଭଗବାନ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ଆଉ ସମସ୍ତ ରାଣୀମାନଙ୍କୁ, ସେମାନେ ସମସ୍ତେ ରାଣୀମାନେ ହେଇଥିଲେ, ସମସ୍ତେ କହିଛନ୍ତି ଜଗତରେ ମୋର ଶ୍ରେଷ୍ଠ ଭକ୍ତ ଆସିବ। ଦ୍ରୌପଦୀ ତୁମେ ବହୁତ ଦିନ ରୋଷେଇ କରି ପଞ୍ଚପାଣ୍ଡବଙ୍କୁ ଦେଇଛ, କିନ୍ତୁ ତୁମର ଆଜି ପାକ କଳାଟା ସାର୍ଥକ ହେଇ ମୋ ଭକ୍ତକୁ ତୁମେ ଭୋଜନ ଦେଇପାରିବ। ସାରା ରାତି ଲାଗି ସମସ୍ତେ ରୋଷେଇ କରିଛନ୍ତି, ଦ୍ରୌପଦୀ ଯେତେ ଚାକର ଯେତେ ଦାସୀ ରାଣୀ ମାନେ ସମସ୍ତେ ରୋଷେଇ କରି ହଜାର ହଜାର ଆଇଟମ ରଖିଛନ୍ତି, ସବୁ ରୋଷେଇ କରି ରଖିଛନ୍ତି। ଭକ୍ତର ସ୍ଥିତି ପ୍ରହ୍ଲାଦ ମହାରାଜ କହିବ ନା, ଆଉ କିଏ କହିବ? ଆରେ ଭାଇ, ଯିଏ ଭକ୍ତ ସିଏ ଭକ୍ତ କଥା କହିପାରିବ, ଆଉ କିଏ କହିବ? ସେ କହିଲେ ନା, ପ୍ରାଣ ମନ ମନ ବଚନ ହିତାର୍ଥ, କର୍ମ ମନ ବଚନ ସୁପଚ ବାଲ୍ମିକ ଭଗବାନ ଚରଣରେ ବିକି ଦେଇଛି, ତ ଭଗବାନ ଗର୍ବ, ଆଉ ତାର କଣ ଗର୍ବ ଅଛି ଯେ ବିନା ଆମନ୍ତ୍ରଣରେ ଅତି ଦିନ ବେଶରେ ତ ସୁପଚ ଗୃହରେ ଅତି ସଙ୍କୋଚରେ ଯାଉଛି, ଆରେ କିଏ ଦ୍ୱାରା ପଡ଼ା ମୋତେ ଅଟକେଇ ଦେବ, ଆରେ ମୁଁ ଚଣ୍ଡାଳ ଲୋକ ପୋଷିଛି, ବ୍ରାହ୍ମଣ ମାନେ ଅଛନ୍ତି, ଯଜ୍ଞ ପୂର୍ଣ୍ଣ ହେଇଛି, ଆଉ ମୁଁ ଚଣ୍ଡାଳ ଲୋକ ପୋଷିଛି, ମୋତେ କିଏ ବାଡ଼େଇବେ କି, ମୋତେ କ'ଣ କରିବେ କି, ଭଗବାନ ତ ଅଛନ୍ତି ସେଠି, ଆସି ଯାଇକି ଦ୍ୱାର ମୁହଁରେ ବହୁତ ସଙ୍କୋଚରେ ବସିଛି। ଭଗବାନ ଭୀମସେନ ଭଗବାନ ପଠେଇଲେ, ଯା ଯା ଭକ୍ତ ଆସିଲେଣି, ଆଉ ଭଗବାନ ତାକୁ ଡାକିକି ନେଲେ, ଭୀମସେନ ଅର୍ଜୁନ ତାଙ୍କୁ ଡାକିକି ନେଲେ, ଡାକି ନେଇ ତାକୁ ବସେ ଭୋଜନରେ, ଭଗବାନ କୃଷ୍ଣ ଆଗେ ଭୋଜନ ଦିଅ, ଭୋଜନ ଦିଆ ଭଗବାନ କହିଲେ, ସିଏ ଭୋଜନ କଲା ପରେ ଶଙ୍ଖ ବାଜେ, ସିଏ ଭୋଜନ କରିସାରିଦେଲେ, ଭଗବାନ ଯୁଧିଷ୍ଠିର ମହାରାଜ ବସିକି ରହିଛନ୍ତି, ସିଏ ଭୋଜନ କରିସାରିଲେ ସୁପଚ ବାଲ୍ମିକି ଶଙ୍ଖ ବାଜିବ, ଶଙ୍ଖ ବାଜିବ, ଭଗବାନ ବେତ୍ର ଆଣିକି ଶଙ୍ଖକୁ ବାଡ଼ଉଛନ୍ତି, ଏ ପଞ୍ଚଜନ୍ୟ ତୁ ବାହାରି କାହିଁ ବାଜୁନ ଶଙ୍ଖ, ମୋ ଭକ୍ତ ଆଜି ଭୋଜନ କଲେ କାହିଁ ବାଜୁନ, ପଞ୍ଚଜନ୍ୟ ବାଜୁନାହାନ୍ତି। ଭଗବାନ ତ ବହୁତ ଚିନ୍ତାରେ ପଡ଼ିଗଲେ, ଭଗବାନ କହୁଛନ୍ତି, ଯୁଧିଷ୍ଠିର ମହାରାଜ କହୁଛନ୍ତି, ପ୍ରଭୁ ଆପଣଙ୍କ କଥାରେ ତ ଆମେ ଭୋଜନ ତା ପାଇଁ ସବୁ ବ୍ୟବସ୍ଥା କଲୁ, କାହିଁକି ପଞ୍ଚଜନ୍ୟ ଶଙ୍ଖ ବାଜୁନି, ମୋର କ'ଣ ତ୍ରୁଟି ରହିଲା? ଭଗବାନ କହୁଛନ୍ତି, ମୋର ଆମ ତ୍ରୁଟି ଗୋଟେ ରହିଲା, କିଏ ମୋର ଭକ୍ତ ପ୍ରତି ଅଲଗା କିଛି ମନୋଭାବ କରିଛି, ତୁ ଭିତରେ କିଏ କୁହ? ତା ଭିତରେ ଦ୍ରୌପଦୀ କହୁଛନ୍ତି, ମୁଁ ଟିକେ ଅଲଗା ମନୋଭାବ କରିଦେଲି। ନା କ'ଣ ଅଲଗା ମନୋଭାବ କଲ? ମୁଁ ଏହା ମନୋଭାବ କଲା, ଏଇ ତ ସୋପଚ କୂଳରେ ଚଣ୍ଡାଳ କୂଳରେ ଜନ୍ମ ହେଇଛି, ଇଏ କ'ଣ ଖାଇବା ଶିଖିଛି? ନା ତୁମେ କଥା କାହିଁ କହିଲ? ଭଗବାନ ଶ୍ରୀକୃଷ୍ଣ ପଚାରୁଛନ୍ତି। ଦ୍ରୌପଦୀ କହୁଛନ୍ତି, ଆମେ ରାଣୀମାନଙ୍କ ସହ ମୁଁ ଆଉ ଦାସଦାସୀ ମିଶି ରାତି ସାରା କେତେ ସୁନ୍ଦର ସୁନ୍ଦର ଜିନିଷ ସବୁ ତିଆରି କରିକି ରଖିଛୁ, କିନ୍ତୁ ଇଏ ଭୋଜନ କଲାବେଳେ ମାଗିଲା, ଆଜ୍ଞା ମୋତେ ସବୁଠୁ ଟିକେ ଟିକେ ଦିଅନ୍ତୁ, ମୁଁ ଚଣ୍ଡାଳ ଲୋକ ଆଜ୍ଞା, ଆଉ ମୁଁ ମୋତେ କ'ଣ ଆପଣ ଏମିତି ଦେଉଛନ୍ତି ସବୁ ପଡ଼ୁଛନ୍ତି, ମୁଁ ଚଣ୍ଡାଳ ଲୋକ, ଚଣ୍ଡାଳ ଯେମିତି ଭୋଜନ କରେ ମୁଁ ସେମିତି ଭୋଜନ କରିକି ନା, ମୋତେ ଡେଲି ଆଜ୍ଞା ପ୍ରସାଦ ପାଇକି ଯାଉଛି, ଆପଣଙ୍କର ସାଧୁ ସାଧୁମାନେ ବୈଶିଷ୍ଟ ଫେଙ୍ଗି ଦେଉଛନ୍ତି, ମୁଁ ଖାଇକି ଯାଉଛି। ସେ ସବୁଥିରୁ ପ୍ରସାଦ ଦେଲେ, ସେ କହିଲେ ନାଇଁ ସବୁକୁ ମିଳେଇଦେବେ ଗୋଟେ ଜାଗାରେ ଖାଇବେ, ଯେତେବେଳେ ସେଥିରେ ସବୁକୁ ମିଳେଇକି ଗୋଟେ ଜାଗାରେ ଖାଉଛନ୍ତି, ଦ୍ରୌପଦୀ ସେଇଠି କହିଲେ, ଭାବିଲେ ମନରେ, ଆରେ ଇଏ ତ ଚଣ୍ଡାଳ, ଆଉ ଚଣ୍ଡାଳକୁ ଭୋଜନ ଶିଖିବ, ରାତି ମାନ ଲାଗି ଆମେ ଭୋଜନ କଲୁ, ଏ ଖଟା ମିଠା କ୍ଷୀରି ପିତା ଶାଗ ସବୁ ଗୋଟେ ଜାଗାରେ ମିଶେଇକି ଭୋଜନ, ଏ ଚଣ୍ଡାଳ କ'ଣ ଜାଣି? ଭଗବାନ କହିଲେ, ଦ୍ରୌପଦୀ ତୁମେ ଏ କଥା ମନରେ ବିଚାର କଲ, ଆଉ ପଚାରିଲ 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 ମୋର ଭକ୍ତକୁ, ସିଏ କାହିଁକି ଏମିତି ମିଶେଇ ଖାଇଲ, ପଚାରି ଦେବ, ଭଗବାନ ପଚାରୁଛନ୍ତି, ଏ ତୁମେ କାହିଁକି ଏମିତି ମିଶେଇ ଖାଇଲେ ବୁଝେଇଦେଲ। ସୁପଚ ବାଲ୍ମିକ କହୁଛି, ପ୍ରଭୁ ଭକ୍ତା କିଏ, ଭକ୍ତା କିଏ? ଭକ୍ତା ଜନାର୍ଦ୍ଦନ, ଆପଣ ତ ଭକ୍ତା ହଁ, ସେ ସବୁ ଯାହା ସବୁ ରୋଷେଇ କରିଛନ୍ତି ଆପଣ ତ ଭୋଜନ କରିଛନ୍ତି ନା, ଆଉ ଭକ୍ତା ଭୋଜନ କରିସାରିଲା ପରେ ଆଉ କିଏ ଦ୍ୱିତୀୟ ଜଣ ତାଙ୍କର ଭକ୍ତ କ'ଣ ଭକ୍ତ ହୁଏ କି? ଭକ୍ତ ଉଚ୍ଚିଷ୍ଟ ସେବନ କରେ, ଆଉ ମୋତେ ଯଦି ଗୋଟିଏ ଗୋଟିଏ ଜିନିଷକୁ ମିଶେଇକି ଦିଆଯିବ,
ମୁଁ ଗୋଟିଏ ମିଠା ଖାଇଲା ବେଳେ କହିବି ଏଇଟା ସୁନ୍ଦର, କିନ୍ତୁ ପିତା ଖାଇଲା ବେଳେ କହିବି ନା ମୋତେ ଆଉ ଦିଅନି, ସେ ତ ଯାଚି ମୁଁ ମନା କରିଦେବି। ଏଇଟା ଏଟା ସବୁ ସବୁ ତ ଜନାର୍ଦ୍ଦନ ଭୋଜନ କରିଛି, ସେଟା ମୁଁ ଯେଉଁଟାକୁ ମନା କରିଦେବି ମୋର ଅପରାଧୀ। ଦ୍ରବ୍ୟର ଭକ୍ତା ଯିଏ ସେ ଦ୍ରବ୍ୟର ବସ୍ତୁକୁ ଆସ୍ୱାଦନ କରିବେ, ମୁଁ ତ ଭକ୍ତା ନୁହେଁ, ମୁଁ ତ ଭକ୍ତ, ମୁଁ ତ ଭୋଗ୍ୟର ବସ୍ତୁ, ମୁଁ କେମିତି ଭୋଗ କରିବି? ଆପଣ ତ ପ୍ରସାଦ ପାଇସାରିଛନ୍ତି, ଆଉ ଯାହା ସବୁ ରହିଲା ସବୁ ଉଚ୍ଚିଷ୍ଟ ସବୁ ମିଶାଇ ପାଇ, ଆଉ ମୁଁ ଏଇ ଜ୍ଞାନରେ ପାଇଛି ନା। ଦ୍ରୌପଦୀଙ୍କ ଆଖରେ ଧାରଧାର ଲୁହ ବହି, କି ଭାବନା, କାରଣ ସୋପଚ ବାଲ୍ମୀକି ଭୋଜନ କରିବା ପୂର୍ବରୁ ସବୁ ଅର୍ପଣ କଲେ ଭଗବାନ ଶ୍ରୀକୃଷ୍ଣଙ୍କୁ, ଆଉ ଭଗବାନ ଯେଉଁ ପ୍ରସାଦରେ ଭୋଜନ କଲେ ଆମେ କେମିତି କହିବା ଏଇ ଆଇଟମଟା ଭଲ ହେଇଛି ଏଇ ଆଇଟମଟା ଖରାପ ହେଇଛି? ତାହେଲେ ତୁମେ ହେଲ ଭକ୍ତା, ଭକ୍ତିର ସ୍ଥିତି ଦେଖନ୍ତୁ। ସେଥିପାଇଁ ତ ଭଗବାନ ଡକେଇଲେ ପାଣ୍ଡବମାନଙ୍କ ଆଗରେ, ଦେଖ ଡାକ ସେ ଅକିଞ୍ଚନ ସୁପଚ ବାଲ୍ମୀକି, ଯେତେବେଳେ ଏଇ କଥା ସେ କହିଦେଇଛନ୍ତି ପଞ୍ଚଜନ ଶଙ୍ଖ ବାଜିଲା। ଏବଂ ଯୁଧିଷ୍ଠିର ମହାରାଜ କହିଲେ ମୋର ଯୋଗ୍ୟ ପ୍ରଭୁ ପୂର୍ଣ୍ଣ ହେଲା, ସେତେବେଳେ ଭଗବାନ ଏଇ ଲୀଳା ଦ୍ୱାରା ସୁପଚ ବାଲ୍ମୀକିକୁ ଭକ୍ତର ସ୍ଥିତିକୁ ଜଣେଇଲେ। ଏବଂ ପ୍ରହ୍ଲାଦ ମହାରାଜ ସେଇ କଥା ଏଠି କହୁଛନ୍ତି, ବିପ୍ରା ଦ୍ୱିଶତ ଗୁଣ ଯୁତ ରବିନ୍ଦ ନାଭମ ପାଦାରବିନ୍ଦ ବିମୁଖ ସୁପଚ ଗରିଷ୍ଠମ ମନ୍ୟେ ତଦର୍ପିତ ମନୋ ବଚନ ଇତାର୍ଥା ପ୍ରାଣ ପୁନାତି ସକୁଳ ନତ ଘୋରିବାନ। ଭକ୍ତ ବିନା ଜଗତରେ ଯିଏ ଯେତେ ବଡ଼ ବ୍ୟକ୍ତି ହଉ, ଯେତେ ସୁନ୍ଦର ଗୁଣ ଧରିଛି, ସେ ଗର୍ବ ପାଇଁ ନତ ଶୁଦ୍ଧ ହେ ଶୁଦ୍ଧି ପାଇନ ସମ୍ବାଦ କହୁଛନ୍ତି, ତାର ଗର୍ବ ଭଳି ତାର ଏଇଟା ଦୂଷଣ ହେଇକି ରହିଛି। ଆଉ ଭକ୍ତ ସେ ଉଚ୍ଚକୂଳ ଜନ୍ମ ନିଚକୂଳ ଜନ୍ମ ସିଏ ଶ୍ରେଷ୍ଠ ହବ, ତାର କଣ୍ଡିସନ ଏଠି ଦେଉଛନ୍ତି ମନେ ତଦର୍ପିତ ମନ ବଚନ ହିତାର୍ଥା, ମନକୁ ବଚନକୁ ଆଉ କର୍ମକୁ ଭଗବାନ କେବଳ ଭକ୍ତ ସୁପଚ ବରିଷ୍ଠ କଥା କହୁଛନ୍ତି, ଚଣ୍ଡାଳ କୂଳରେ ଜନ୍ମ ହେଇଥିବ କିନ୍ତୁ ଶ୍ରେଷ୍ଠ କିଭଳି ହବ କେବଳ ଜନ୍ମରେ କହୁନାହାନ୍ତି, ମନ ବଚନ ଇତ କର୍ମ ଏଟାକୁ ଯିଏ ଭଗବାନଙ୍କୁ ଅର୍ପଣ କରିଛି ସେ ହେଉଛି ଶ୍ରେଷ୍ଠ। କାଲିକି ଆମେ ଶୁଣିବା ପୁଣି ପ୍ରହ୍ଲାଦ ମହାରାଜ ଯୁକ୍ତି ଉଠେଇବେ। ପ୍ରହ୍ଲାଦ ମହାରାଜ ତିନୋଟି ଶ୍ଳୋକରେ କଥା କହିବାର ତାତ୍ପର୍ଯ୍ୟ କ'ଣ, କାହିଁକି ଏ କଥା କହୁଛନ୍ତି ନା ସିଏ ପ୍ରତିପାଦନ କରିବା ପାଇଁ ଚାହୁଁଛନ୍ତି, ମୁଁ ପ୍ରଭୁ ଭକ୍ତ ନୁହେଁ, ଭକ୍ତି ଭକ୍ତି ନାହିଁ, ମୁଁ ଆପଣଙ୍କୁ ସନ୍ତୁଷ୍ଟ କରିପାରିବିନି, କିନ୍ତୁ ଆପଣ ନିଜେ ନିଜେ ସନ୍ତୁଷ୍ଟ ହୁଅନ୍ତି ଏଇ ସ୍ୱଭାବଟାକୁ ମୁଁ ନାରଦ ମୁନି ନିକଟରୁ ଶୁଣିଛି। କାରଣ ପୂର୍ଣ୍ଣ ବସ୍ତୁକୁ କିଏ ସନ୍ତୁଷ୍ଟ କରିବ, ଯାହାର ଅଭାବ ଅଛି ଜୀବର ସମ୍ମାନ ଦରକାର ଆଜ୍ଞା, ଆମକୁ ସମ୍ମାନ ନ ଦେଲେ ଆମକୁ ବଡ଼ ନ କଲେ କେହି ବଡ଼ ହେଇପାରିବେନି, ଜଗତରେ କାହାକୁ ସମ୍ମାନ ନ ଦେଲେ କେହି ସମ୍ମାନିତ ହେବେନି, କିନ୍ତୁ ଭଗବାନଙ୍କୁ ସମ୍ମାନ ଦେବା ଦରକାର ନାହିଁ, ଭଗବାନ ତ ପୂର୍ଣ୍ଣ ବସ୍ତୁ, ସେ କାହାର ସମ୍ମାନ ଅପେକ୍ଷା ନଥାନ୍ତି। ପ୍ରହ୍ଲାଦ ମହାରାଜ ଏଇଭଳି ଯୁକ୍ତି ଦେଇ କହୁଛନ୍ତି, ଆପଣଙ୍କୁ ମୁଁ ଯେ ସନ୍ତୁଷ୍ଟ କରିବି ଏଇଟା କେମିତି ସମ୍ଭବ, କାରଣ ଆପଣ ତ ସ୍ୱୟଂ ସନ୍ତୁଷ୍ଟ ବସ୍ତୁ, ଆପଣ ନିଜେ ସନ୍ତୋଷ ହେଇଯିବେ ମୋର ଗୁଣ ଦେଖି, ମୁଁ ତ ସପୋଚ ଲୋକ, ମୁଁ ଅସୁରକୂଳ ଜନ୍ମ ହେଇଛି, କାରଣ ଏତେ ଗୁଣୀ ଲୋକ ଆପଣଙ୍କୁ ସନ୍ତୁଷ୍ଟ କରିପାରିଲେ ମୁଁ ସନ୍ତୁଷ୍ଟ କରିଦେବି। କାଲି ପ୍ରତିପାଦନ କରିବେ ପ୍ରହ୍ଲାଦ, ନୃସିଂହଦେବ ଯୁକ୍ତି କରିବେ, ପ୍ରହ୍ଲାଦ ତୁମେ କ'ଣ ଭାବୁଛ ମୁଁ ସ୍ୱାର୍ଥପର, ତୁମେ କହୁଛ ସୋପଚ କୂଳରେ ଜନ୍ମ ହେଲେ ଯିଏ ସିଏ ତା କୂଳକୁ ପବିତ୍ର କରିବ, ଆଉ ଯେତେ ସୁଗୁଣ ଅଛି ଯେଉଁ ବ୍ୟକ୍ତି ସେ ମୋତେ ସନ୍ତୁଷ୍ଟ କରିପାରିବେନି, ତାମାନେ ମୁଁ ତ ସ୍ୱାର୍ଥପର, ଲୋକମାନେ ମୋତେ କହିବେ ତୁମେ ତୁମେ ସ୍ୱାର୍ଥପର, ଯିଏ ଭଗବାନଙ୍କୁ ସେବା କରୁଛି ଡାକୁଛି ଭଗବାନ ତା କଥା ଶୁଣୁଛନ୍ତି। ପ୍ରହ୍ଲାଦ କହିବେ ନା ନା ପ୍ରଭୁ ଆପଣ ସ୍ୱାର୍ଥପର ନୁହନ୍ତି, କାଲି ଦେଖିଲେ କେତେ ସୁନ୍ଦର ଯୁକ୍ତି ଦେବେ, ଆଉ ଭଗବାନଙ୍କୁ କିଭଳି ସମ୍ମାନ ଦେବା ଦରକାର ପ୍ରହ୍ଲାଦ ମହାରାଜଙ୍କୁ ଶିକ୍ଷା ଦରକାର, ଯାହାଙ୍କର ପିତାଙ୍କୁ ଭଗବାନ ସମ୍ମୁଖରେ ନିଜ ଆଖି ଆଗରେ ନିଜର ପିତାକୁ ମାରିଦେଇଛନ୍ତି, କିନ୍ତୁ ପ୍ରଭୁଙ୍କୁ ଆଜି ବରାସନରେ ପିତାଙ୍କ ସିଂହାସନରେ ବସିକି ଦେଖି କେତେ ଗର୍ବ କେତେ ଆନନ୍ଦ କରୁଛନ୍ତି, ଯାହା ହଉ ମୋ ପିତାଙ୍କ ସିଂହାସନରେ ମୋ ପ୍ରଭୁ ତ ଆଜି ବସିଲେ, କିଭଳି ସମ୍ମାନ ଦେଇ କଥା କହୁଛନ୍ତି ଦେଖନ୍ତୁ, ପିତାଙ୍କ ଠାରୁ କୋଟି କୋଟି ଗୁଣରେ ସମ୍ମାନ ଦେଇ ଭଗବାନ କିଭଳି ସମ୍ମାନ ଦେବାକୁ ପଡ଼େ, କିଭଳି ଆଦର କରିବାକୁ ପଡ଼େ, କିଭଳି ଭକ୍ତି କରିବାକୁ ପଡ଼େ, ଏଇଟା ଭାଗବତ ସ୍ତୁତି, ଭାଗବତ ଯେତେ ସ୍ତୁତି ଅଛନ୍ତି ସେଦିନ ଭାଗବତ ଧର୍ମର ସିଦ୍ଧାନ୍ତ, ଚରିତ୍ରରେ ଆଜ୍ଞା ଭାଗବତ ଚରିତ୍ରରେ ସିଦ୍ଧାନ୍ତ ନାହାନ୍ତି, ସିଦ୍ଧାନ୍ତ ଅଛନ୍ତି, ସିଦ୍ଧାନ୍ତର ସାର ଭାଗବତ ସ୍ତୁତି ମାନଙ୍କରେ ଅଛନ୍ତି, ସମସ୍ତ ସ୍ତୁତି, ଆଉ ଯିଏ ଭାଗବତର ସମସ୍ତ ସ୍ତୁତିର ସାର ଜାଣିପାରିଲେ ତାଙ୍କ ଜୀବନ କୃତାର୍ଥ।